नमो भगवते वासुदेवाय। श्रीमद भागवतम दशम स्कंद 24 अध्याय मैंने श्रवण करते कि कृष्ण तंकर दिव्य स्वरूप गोवर्धन रूप से आउ एक गोवर्धन भली पर्वत शोभायमान होता ब्रजवासी मान पूजा उपासन संतुष्ट हो सरल ब्रजवासी मान अंतर कृष्ण तंकर दृढ़ विश्वास श्रद्धा सरल विश्वास को वृद्धि करने निज स्वरूप प्रकाश एवं निजे निज को प्रणाम करजवासी मान कहते तुम्हें समस्ते प्रणाम कर देख तुम पूजा तुम सेवार संतुष्ट भगवान आत्म प्रकाश कर साधकर जी साधन करुचे आम जो भगवान भक्ति करुचे नाम जप करुचे साधक कह जाए साधन अवस्था जो आम सिद्धिप्राप्त हवा जो भगवान आत्म प्रकाश करेंगे भगवान निजक निजे प्रकाश करेंगे स्वरूप प्रभु स्वरूप समस्त चिन्मय धर्म अच्छी जमी तुलसी स्वरूप नाम प्रभु स्वरूप विग्रह स्वरूप आम साधन पथरे अच्छे जेहेतु आम कि बुझीपारे जो सिद्ध अवस्था जन प्राप्त हो साधन सिद्धि प्राप्त हो गुरु वैष्णव दया सी आत्म प्रकाश करेंगे जोभली आम देखा रूप गोस्वामी विग्रह किए गोविंद सनातन गोस्वामी विग्रह किए मदन मोहन अच्छा से विग्रह सी सा कथा कहते खेलु से विग्रह ना सीना विग्रह परिवर्तन परिवर्तन हेल्ला आम सागर खेलु आम सा कथ हो ना किसी आम कैसे आत्म प्रकाश आम पाखे हो निजक प्रकाशित करना सिद्धि प्राप्त ना निजक संपूर्ण कामना बासन मुक्त ही भगवत संबंध में पूर्ण संबंधित ना शरणागत ना चिन्मय वस्तु समस्त आत्म प्रकाश हमें से निजक निजे प्रकाशित हमें ये बुद्धि ज्ञान बोले आम जापर मुझे ठाकुर को जानदे जगन्नाथ पाख जाऊे आम जगन्नाथ पाख जा जगन्नाथ दर्शन करके आस जगन्नाथ आत्म प्रकाश कर पूर्ण प्रकाश करना जार जमी शरणांगति अच्छी भक्ति अच्छी से अनुभव से पड़े आस आम सब भक्ति जीवन जहाँ साधुगुरु पाखे शुणे तार अनुभव आम निजे देखु आखि आगे जमी गदगिरी गोपाल अच्छा कृष्ण बलराम अच्छा ये गुरुदेव सां कथा होते आम पदाश्रय धन चलू से मठ रोलु कथ कथ शुणु सी आम पाखे आत्मप्रकाश करना आम सा कथा कही ना कहीं आम से शुद्ध अवस्था को जापर सहित नित्य प्रीतिपूर्ण संबंध में से शुद्ध भक्त सागर केवल भगवान आत्मप्रकाश आम शुद्ध अवस्था को जीवा पड़ो सब आम चिंता करें जो अवस्था रही से अवस्था मोर हूँ ठीक अवस्था भक्ति जुग में सतोष हूँ बहुत क्षतिकारक सब मन असंतोष भाव रहा दरकार भौतिक दृष्टि से सतोष रहा दरकार पारमार्थिक दृष्टि सब सतोष भावना रहा दरकार किभली भगवान सुंदर भाव जप करी संस्मरण करी सर्वदा मोर कि कृष्ण चिंता हाव सर्वदा मो मुखर कमी कृष्ण नाम हम मुझे अंर दोष देखे अपराध करी सर निजर भावना टाक शुद्ध करने को पड़े साधक जीवन में सब बड़ जिनस आम निजक निजे सा गुरु वैष्णव जी सब तुमको साय करेंगे गुरु वैष्णव केवल से किसी उपदेश देवे उपदेश को धारण करिया पालन करिया कार्य कर व्यक्तिगत जीवन आमको निजी धारण करिया जो गरीब जीवन से चेस्टा करना मुझे धनी बोली तो किए सा कर प्रचेषा रेपर किए सा कर ईश्वर साय कर आमर अंतर भितर सब संतोष भावना आ जगतर कौन प्रकार जिन मुंड पुरे आम भाव से मोर असुविधा हूँ असुविधा हूँ समाधान हो गल मोर परमार्थ असुविधा हम से सुविधा हम से संभव नुह मोर टा पैसा ना टा पैसा मिल गले मो ठाकुर जप हम मोर ये जिन ना मोर ये सब मनर ଏସବୁ ମନରୁ ସୃଷ୍ଟି ହେଉଛି। ପରମାର୍ଥ ସହିତ ଭଗବାନଙ୍କର ଭକ୍ତି ସହିତ କତର ବିଷୟର କୌଣସି ସମ୍ପର୍କ ନାହିଁ, ଦେହ ଦୈହିକ ସମ୍ପର୍କ କିଛି ନାହିଁ, ସିଏ ଅଲଗା ଜିନିଷ, ସିଏ ଅଲଗା ଜିନିଷ, ସେ ବିଷୟ ଜିନିଷ। ପାପିର ବି ବିଷୟ ଅଛି, ପାପିର କ'ଣ ସ୍ତ୍ରୀ ନାହିଁ ଯେ ପାପ କରୁଛି, ତା ସ୍ତ୍ରୀ ନାହିଁ, ତାର ସୁନ୍ଦର ସ୍ତ୍ରୀ ବି ଅଛି, ପାପୀମାନଙ୍କର ବି ସୁନ୍ଦର ସ୍ତ୍ରୀ ଅଛି। ରାବଣ କ'ଣ ଥିଲା? ତାପରେ ସତୀ ସ୍ତ୍ରୀ ଥିଲା, ତାର ନାମ ଗଜି ପୁରାଣରେ ବେଦରେ ଲେଖା ହେଇଛି, ତାର ବି ସୁନ୍ଦରୀ ସତୀ ସ୍ତ୍ରୀ ସେ ପାଇଥିଲା। ଲଙ୍କାପୁର ସ୍ୱର୍ଣ୍ଣମୟୀ ଲଙ୍କା ପାଇଥିଲା, ଭାଇ ଅତ୍ୟନ୍ତ ନୀତିପୂର୍ଣ୍ଣ ଭାଇ ଥିଲା, କ'ଣ ତାର ଲାଭ ହେଇପାରିଲା? ନିଜକୁ ସେ ନିଜେ ସାହାଯ୍ୟ କରିପାରିଲା, ଅନ୍ୟକୁ ଦୋଷ ଦିଅନି। ପରମାର୍ଥ ଜୀବନରେ ସିଏ ମୋର ଏମିତି କ୍ଷତି କରିଦେଉଛି, ସେଇଟା ମୋର ନାଇଁ ନାଇଁ, ସିଏ ସବୁ କିଛି କରିପାରିବେ, ସେଥିରେ କିଛି ଆମକୁ ଜଣାପଡ଼ୁଛି ସେ ମୋର କିଛି ଅସୁବିଧା କରୁଛି ବୋଲି, ସେ କିଛି ଅସୁବିଧା କରୁନାହାନ୍ତି, ସେ ଯାହା ଅସୁବିଧା କରୁଛନ୍ତି ବିଷୟ ପାଇଁ ଅସୁବିଧା କରୁଛନ୍ତି। ପରମାର୍ଥ ଜୀବନରେ ବା ଭକ୍ତିରେ ଯାହାର ମନୋଭାବ ଠିକ, ତାର ସରଳ ମନୋଭାବ, ସ୍ୱଚ୍ଛ ମନୋଭାବ, ତାକୁ କେହି ବାଧା ଦେଇପାରିବେନି, ଭଗବାନଙ୍କୁ ସାହାଯ୍ୟ କରିବେ ନା। ଆମର ସାହାଯ୍ୟର ଆବଶ୍ୟକ ରହିଛି, ଆମେ ନିଜକୁ ନିଜେ ଶୋଧ ନେବା ଦରକାର। ଆମ ପାଇଁ କେହି ଜପ କରିବେନି, ଆମ ପାଇଁ କେହି ଶୁଣିବେନି, ଆମ ପାଇଁ କେହି ସେବା କରିବେନି, ଆମକୁ ସବୁ କରିବାକୁ ପଡ଼ିବ, ସେଟା ଆମର ଦାୟିତ୍ୱ। ଜଣେ ଯଦି ବିଚାର ନ କରି ମୋର ସମୟ ପଳାଉଛି, ମୁଁ ଭୋଜନ କରିବା ଦରକାର, ଜଣେ ଖାଇବା କମେଇବା ହଉ, ଶୋଇବା କମେଇବା ହଉ, ପ୍ରଜଳପ କମେଇବା ହଉ, ମୁଁ କ'ଣ ସିଏ କରିବ ତାର ସଂକଳ୍ପ ହିସାବରେ ଭଗବାନ ତାକୁ ଫଳ ଦେବେ। ଜବରଦସ୍ତି ଗୋଟେ କୁହାଯାଏ ନା, ଜବରଦସ୍ତି ତୁମ ତଣ୍ଟରେ ଗୋଳେଇକି ଖାଇବାକୁ ଦେବେନି, ନହିଁ ସପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ବନେ ମୃଗାହା, ସେ ନୀତିକାର ମାନେ ଏଟା କହୁଛନ୍ତି। କ'ଣ ଶୋଇଥିବା ସିଂହ ମୁହଁରେ କ'ଣ ମୃଗ ପଶୁମାନେ ପଶି ଯାଉଛନ୍ତି? ସିଂହ ସିଏ ବଣର ରାଜା, କିନ୍ତୁ କ'ଣ କରିବାକୁ ପଡୁଛି, ଶିକାର କରିବାକୁ ପଡୁଛି। ନୀତିବାଦୀ ଚଣକ୍ୟ ଚଣକ୍ୟ ପଣ୍ଡିତ ମାନେ ଏ କଥା କୁହନ୍ତି, ନାହିଁ ସପ୍ତସ୍ୟ ସିଂହସ୍ୟ, ଶୋଇଥିବା ସିଂହ ମୁହଁରେ ଆସିକି ପ୍ରବିଶ୍ୟନ୍ତି ଖଗ ବନେ ମୃଗା, ବଣର ମୃଗମାନେ ଆସିକି ତା ମୁହଁରେ ପଶି ଯାଆନ୍ତିନି, ତାକୁ କ'ଣ କରିବାକୁ ପଡୁଛି? ସିଂହ ହେଇକି ବି ତାକୁ ବୁଲିବାକୁ ପଡୁଛି, କୋଉଠି ମୋତେ ଆହାର ମିଳିବ। ସେଭଳି ଜଣେ ନିଜର ମନ ଭିତରେ ନିଜକୁ ନିଜେ ଜଜ୍ କରିବାକୁ ପଡିବ, ମୁଁ କାହିଁକି ଭକ୍ତ ହେଇଛି, ମୋ ଜୀବନର ସମସ୍ୟା କ'ଣ, ମୁଁ କ'ଣ କଲେ ସମାଧାନ ହବ। ସେ ଶ୍ରବଣ କରିବ, କୀର୍ତ୍ତନ କରିବ, ସେଟାକୁ ମନନ କରିବ, ତାପରେ ନିଧିଧ୍ୟାସ, ଆମେ ଶୁଣିଲେ କ'ଣ ହବ, ବହୁତ ଲୋକ ଶୁଣିବା ପାଇଁ ଭଲ ଲାଗୁ, ସରିଲା, ଶୁଣିଲା ପରେ ତାପରେ କ'ଣ କରୁଛ? ସେଥିପାଇଁ ଲୋକମାନଙ୍କର ବିଶ୍ୱାସ ହେଲେ କ'ଣ କେତେ କଥା କହୁଛନ୍ତି, ହଜାର ହଜାର ଲୋକ କଥା କହୁଛନ୍ତି, କେତେ କଥା ହଉଛି, ସମସ୍ତେ ଶୁଣିଲେ ତାପରେ ଦେଖିଲ ଯାହାକୁ ସେୟା। ଶ୍ରବଣ ପରେ ମନନ କରାଯାଏ, ମନନ କରାଯାଏ, ଯେଉଁ ମନ ଆମକୁ ବହୁତ ଭୌତିକ ଭୌତିକ ଦିଗରେ ନେଇକି ବହୁତ କଷ୍ଟ ଦଉଛି, ସେ ମନ ଦ୍ୱାରା ଆମେ ଚିନ୍ତା କରିବା, ମୋର କ'ଣ ଅସୁବିଧା ହେଉଛି, ମୁଁ କାହିଁକି ମୋର ଭଜନ ହବନି, ମୁଁ କ'ଣ କେମିତି ଭଗବାନଙ୍କୁ ସବୁବେଳେ ସ୍ମରଣ କରିବି, ମୁଁ କ'ଣ କରିବା ଦରକାର, ତାକୁ ମନନ କୁହାଯାଏ। ଯାହା ଶ୍ରବଣ କଲେ ତାକୁ ପୁଣି ଶାସ୍ତ୍ରରେ ଯାହା ଶୁଣିଛି, ସାଧୁଗୁରୁଙ୍କ ପାଖରୁ ଶୁଣିଛି, ଶାସ୍ତ୍ରରେ ଯାହା ଶ୍ରଦ୍ଧା କରି ତାକୁ ମନନ କରିବା, ତାପରେ ନିଧିଧ୍ୟାସନ, ତାପରେ ସଂକଳ୍ପ ନେବା। ଶ୍ରବଣ ଏଥିପାଇଁ କରାଯାଏ, ଲାଷ୍ଟ ଷ୍ଟେଜ୍ ପାଇଁ, ଜୀବନରେ ଗୋଟେ ଦୃଢ ସଂକଳ୍ପ ନିଆଯାଏ, ମୁଁ ଏଇଟା କରିବି। ସେଠି ସେ ଫେଲ୍ ହେଇପାରେ, କିନ୍ତୁ ଚେଷ୍ଟା କରିବା ଦରକାର ନା, ମୁଁ ଏଇଟା କରିବି, ମୁଁ ଅଧିକ ଚପା, ମୁଁ ଷୋଳ ମାଳା କରୁଛି, ଆଉ ଗୋଟେ ମାଳା ଅଧିକା କରିବି, କି ମୁଁ ଆଉ ଦୁଇ ମାଳା ଅଧିକା କରିବି, ମୁଁ ପ୍ରତିଦିନ ଭାଗବତ ପଢ଼ିବି, ତାପରେ ଶୋଇବି, ମୁଁ ମହାପ୍ରଭୁଙ୍କର କଥା କିଛି ଶୁଣିବି, ଗୁରୁବରିଷ୍ଠଙ୍କ କଥା ଶୁଣିବି, ମୁଁ ଶ୍ରବଣ ଶୟନ କରିବି, ସବୁ ସଂକଳ୍ପ। ଯେଉଁମାନେ ଭଗବାନଙ୍କର ଭକ୍ତ ହେବା ପାଇଁ ଚାହିଁବେ, ତାଙ୍କର ଜୀବନ ସମ୍ପୂର୍ଣ୍ଣ ଗୋଟେ ଶୃଙ୍ଖଳିତ ଜୀବନ ହେବା ଦରକାର। ଶୃଙ୍ଖଳିତ ଜୀବନ ଅର୍ଥ ସେ ତାଙ୍କର ଯେଉଁ ରୁଟିନ ଲାଇଫ ରହିଛି, ସେଇଟାକୁ ସେ କେବେ କ'ଣ କରାଯିବ, ସିଏ ଚେଞ୍ଜ କରିବେନି, କିନ୍ତୁ ଖାଇବା ପିଇବା ଆହାର ନିଦ୍ରା ଅଲଗା ଜିନିଷ ଗୁଡ଼ାକୁ ସେ ଆଡଜଷ୍ଟମେଣ୍ଟ କରି, ସେଇଟାକୁ ସେଇଟା ଯେ ଏଇଟା ହେଇପାରୁନି ମାନେ, ମୁଁ ଆଉ ଟିକେ କେବଳ ଗୋଟିଏ ଗୋଟିଏ ଜାଗାରେ ଯେଉଁଠି ଭଗବାନଙ୍କର ସେବା ଉତ୍ସବ ଅତ୍ୟନ୍ତ ଦାୟିତ୍ୱ ଜିନିଷ ରହିଛି, ସେତେବେଳେ ଆମେ ଆମ ରୁଟିନ ଲାଇଫରେ କିଛି ଅସୁବିଧା ହେଲେ କିଛି ନାହିଁ, କିନ୍ତୁ ତା ନୁହେଁ ଯେ ସବୁବେଳେ ଏଇଟା ହବ। ଆଜି ଗୋଟେ ବଡ଼ ଉତ୍ସବ, ଯେମିତି ଜନ୍ମାଷ୍ଟମୀ ଭଳି ଉତ୍ସବ, ବଡ଼ ବଡ଼ ଉତ୍ସବ ମାନଙ୍କରେ ଯେଉଁଠି ମନ୍ଦିର ଆଜି କ୍ଲିନିଂ ହେଉଛି, ବଡ଼ ସେବା ଅଛି, ସେତେବେଳେ ତୁମର ଆଜି ଭାଗବତ ପଢ଼ା ହେଇପାରିଲାନି, ସେଠି ତୁମର ଭାଗବତ ପଢ଼ାର ଫଳ ହିଁ ମିଳିବ, କାରଣ ଭଗବାନଙ୍କ ସେବା ହେଉଛି ନା, ଭଗବାନ ଅପରିଷ୍କାର ଥିବ କାରଣ ମୋର ରୁଟିନ ଲାଇଫ, ମୁଁ ଏଥିରେ କିଛି ବୁନି, ଭଗବାନ ସେ ତାଙ୍କର ଯାହା କରୁଛନ୍ତି କରନ୍ତୁ, ସେଟା ହେଇପାରିବି, ସେଟା ସେଟା ଭକ୍ତି ନୁହେଁ। ବହୁତ ବୁଝିବାକୁ ପଡ଼ିବ, ସମଝଦାର ହେବାକୁ ପଡ଼ିବ, ତୁମେ ଯେଉଁ ଭଜନ ସାଧନ କରୁଛ କାହା ପାଇଁ, କୃଷ୍ଣଙ୍କର ପ୍ରାର୍ଥନା ପ୍ରସନ୍ନ ପାଇଁ, ତୁମେ ତାଙ୍କୁ ଆସିକି ପ୍ରଣାମ କରୁଛ କି ନାହିଁ, ପ୍ରଭୁ ମୋତେ ଭକ୍ତି ଦିଅ, କରିନାହାନ୍ତି, କିନ୍ତୁ ତାଙ୍କର କିଏ ଦାୟିତ୍ୱ ନେଉନାହାନ୍ତି, ସେ କେମିତି ତୁମକୁ ଖୁସି ହେଇକି ଦେଇଦେବେ ଭକ୍ତି? କିନ୍ତୁ ଶୃଙ୍ଖଳିତ ଜୀବନ ରହିବା ଦରକାର ସମସ୍ତଙ୍କର। ଏଭଳି କର୍ମୀ ଲୋକମାନେ ତାଙ୍କ ସବୁ ଡାଏରୀ ମେଣ୍ଟେନ୍ କରନ୍ତି, ଭକ୍ତକୁ କ'ଣ କର୍ମୀ ଲୋକମାନେ ପ୍ରତିଦିନ ଡାଏରୀ ମେଣ୍ଟେନ୍ କରନ୍ତି, ବଡ଼ ବଡ଼ ଯେତେ ବଡ଼ ବଡ଼ ତାଙ୍କ ସବୁ ନିଜର ଡାଏରୀ ସବୁ ଅଛି, ସକାଳୁ ପୁରା ସନ୍ଧ୍ୟାବେଳକୁ ସେ ସବୁ ଲେଖିକି ଶୋଇବେ, ସକାଳୁ ଏହା ମୁଁ କଲି, ଏଟା ମୁଁ ଏହା କଲି, ଏଟା ମୁଁ ଏହା କଲି, ତାଙ୍କ ଲାଇଫ୍ ସିଷ୍ଟମେଟିକାଲ ଲାଇଫ୍, ଏମିତି ଗୋଟେ ହାପାଜେଟ ଲାଇଫ୍ ନୁହେଁ, ପଳେଇବା ପଳେଇବା ଗପିବା ଗପିବା କଥା କହିଦେବା କହିଦେବା, ଏମିତି ଜୀବନ ହେଲେ ଆମେ ସମୟଟା ପଳେଇଗଲେ ନା, ସମୟ ପଳେଇଗଲେ ସ୍ୱଭାବର ପରିବର୍ତ୍ତନ ହେବନି, ମନେ ରଖିବାକୁ ପଡ଼ିବ। ସମୟ ଚାଲିଗଲା ପରେ ଆଉ ତୁମର ସ୍ୱଭାବ ପରିବର୍ତ୍ତନ ହେଇପାରିବନି, ସ୍ୱଭାବ ପରିବର୍ତ୍ତନ ଭଜନ କେମିତି କରିବ? ସବୁ ଜିନିଷଟାକୁ ଆମେ ଭାବିବା ଉଚିତ ନା, ଏଇଟା ଇମ୍ପୋର୍ଟାଣ୍ଟ ବୋଲି, ଏଇଟା ମୋର ଏଇଟା ଆବଶ୍ୟକ ଅଛି, ଏଇଟା ସବୁଠୁ ବଡ଼ ଇମ୍ପୋର୍ଟାଣ୍ଟ କାମ ହେଲା। କୌଣସି ମନୁଷ୍ୟର କୌଣସି ଜିନିଷ ଭାବନି ଏଇଟା ନହେଲେ ଚଳିବ ବୋଲି, ସବୁ ଜିନିଷକୁ ମଣିଷ ଚାହିଁଲେ ବଦଳେଇ ପାରିବ, ତାର ଆବଶ୍ୟକତାକୁ ସେ ବଢ଼େଇ ପାରିବ, ଆବଶ୍ୟକତା କମେଇ ପାରିବ। ଅର୍ଣ୍ଣ ଖାଇବା ଲୋକ ସେ କହିପାରିବନି ଯେ ଅର୍ଣ୍ଣ ବିନା ମୁଁ ବଞ୍ଚିଯିବି, ଅର୍ଣ୍ଣ ନ ଖାଇଲେ ମୁଁ ବଞ୍ଚିପାରିବିନି, ଲୋକ କୁହନ୍ତିନି, ନାଇଁ ନାଇଁ ସେମିତି କିଛି ମାନେ ନାହିଁ, ତୁମେ ଚେଷ୍ଟା କଲେ ବି ସେ ଅର୍ଣ୍ଣ ଛାଡ଼ିଦେଇକି ରୁଟି ଖାଇକି ରହିଯିବ। କୌଣସି ଜିନିଷ ଜୀବନରେ ଏମିତି ଗୋଟେ ଭାବନି ଯେ ଏଇଟା ଆମର ପୁରା ଇମ୍ପୋର୍ଟାଣ୍ଟ, ସବୁଟା ଯୋଉଟା ଅଭ୍ୟାସ, ଏଇଟା ମନ ଇନ୍ଦ୍ରିୟକୁ ନେଇ ଗୋଟେ ଅଭ୍ୟାସ ହେଇଯାଇଛି, ଅଭ୍ୟାସରେ ବସ ସବୁ ଜିନିଷକୁ ବଦଳେଇ ହବ, ଏଇଟା ସବୁ ମନର କାମ। ତୁମେ ଯେତେବେଳେ ବାହାର ଦୁନିଆରେ ରହୁଥିଲ, ପିଆଜ ରସୁଣ ନହେଲେ ସେ ଗୁରୁବାର ହଉ ଶୁକ୍ରବାର ହଉ ମା ସାଙ୍ଗେ ଝଗଡ଼ା ଲାଗିବ, କାହିଁ ପିଆଜ ରସୁଣ ହେଇନି, କାହିଁ ସାଧା ତରକାରୀ ମୁଁ ଖାଇବିନି, ଦେଖିନ ସବୁ ଫୋପାଡ଼ ଦେବେ ପ୍ଲେଟ୍କୁ, ମୁଁ ଆଜି ଖାଇବିନି, ମୁଁ ଏଇଟା ଖାଇବିନି, ମାନେ ସେଟା ସେଇ ଇନ୍ଦ୍ର ମାନେ ସେଥିରେ ଅଭ୍ୟସ୍ତ ହେଇଥିଲି, ବର୍ତ୍ତମାନ ସେଇ ଜିନିଷଟା ଦୂରରୁ ଦେଖିଲାବେଳକୁ ଗନ୍ଧ ଲାଗୁଛି। ମନୁଷ୍ୟ ଅଭ୍ୟାସ କୌଣସି ଆମ ପାଇଁ ଗୁରୁତ୍ୱ ନୁହେଁ ଜୀବନରେ, ସବୁଠୁ ବଡ଼ ଗୁରୁତ୍ୱ ହେଲା ଆମର ଭକ୍ତି ଅଭ୍ୟାସଟା ନ ଭାଙ୍ଗୁ, କାରଣ ଏଇ ଅଭ୍ୟାସଟା ବହୁ ଜନ୍ମ ପରେ ଆମେ ଏଇ ପ୍ରାକ୍ଟିସ୍କେ ଆସିଛେ। ଆଉ ସବୁ ଜିନିଷ ଜୀବନର ଥିଲା, ଏଇ ଜନ୍ମରେ ଯୋଉ ସ୍ତ୍ରୀ ମିଳିଛି ତାଠୁ ଭଲ ସ୍ତ୍ରୀ ବି ଆହୁରି ପୂର୍ବ ଜନ୍ମରେ ଥାଇପାରେ, ପୁଅ ଧନ ସବୁ ଥିଲା, ସେଗୁଡ଼ାକ ସବୁ କିଛି ନାହିଁ, ସେଥିପାଇଁ ସେ ଲେଖିଲେନି ପ୍ରତି ଜନ୍ମେ ସବୁ ଜନ୍ମର ପିତା ମାତା ମିଳନ୍ତି, ଗୁରୁ କୃଷ୍ଣ ନାଇଁ ମିଳେ ଭଜ ହେଇଆ, ଗୁରୁ ଆଉ କୃଷ୍ଣ ସବୁ ଜନ୍ମରେ ମିଳନ୍ତି। ଏଇ ଚେତନା ଆମକୁ ସବୁବେଳେ ଆସେ ନା, କୃଷ୍ଣଙ୍କର ଚେତନା, କୃଷ୍ଣଙ୍କର ସେବା କରିବା, ମୁଁ କୃଷ୍ଣଙ୍କର ଅଂଶ, ଏଇଟା ସବୁ ଜନ୍ମରେ ନାହିଁ, ଆଉ ସବୁ ଜନ୍ମର ପିତାମାତା, ସକଳ ଜନ୍ମ ପିତାମାତା ପାଏ, ସବୁ ଜନ୍ମର ପିତାମାତା ଅଛନ୍ତି, ସ୍ତ୍ରୀ ପୁତ୍ର ବିଷୟ ସବୁ ଜନ୍ମରେ ଅଛି। ବହୁତ ପରମାର୍ଥ ଜୀବନରେ ନିଜକୁ ନିଜେ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବା ଦରକାର, ନିଜକୁ ନିଜେ ସାହାଯ୍ୟ ଅର୍ଥ ପରମାତ୍ମା ଆମକୁ ଚାହିଁକି ବସିଛନ୍ତି, ଜଜ୍ କରୁଛନ୍ତି, ଏ ଲୋକଟା କଣ, ଇ କଣ, ଇ କଣ ଚାହୁଁଛି? ଭଗବାନ ଅସନ୍ତୁଷ୍ଟ ଗୋଟେ ଜୀବ ଉପରେ କାହିଁକି ହୁଅନ୍ତୁ? ସେ କେବଳ ଯେ ବାହାରେ ଅଛନ୍ତି, କେବଳ ମନ୍ଦିର ଅଛନ୍ତି, ଆଉ ଆଉ କୋଉଠି ନାହାନ୍ତି, ସେ କି ଜାଣିପାରୁନାହାନ୍ତି ଆମର ଭାବନା କଣ, ଆମର ଚିନ୍ତନ କଣ? ଜଣେ ଚାଲାକ ଲୋକ, ଏ ଚତୁର ଗୁଡା ଦେଖୁନା, ଯୋଉଟା ମର୍ଡର ଫର୍ଡର କରୁଛନ୍ତି ବଡ ବଡ, ମୁଁ କେବେ କହୁନଥିଲି ଗୋଟେ କଥା, କେତେ ବର୍ଷ 40 ବର୍ଷ ପରେ ତାକୁ ଧରା ପଡ଼ିଲା, ବଡ ବଡ ଲୋକ ଗୁଡାକ ଯୋଉ ସବୁ ଲୁଚିକି ରହୁଛନ୍ତି, କେତେ ବର୍ଷ ପରେ ଯୋଉ ଆତଙ୍କବାଦୀ ଲୋକ ଗୁଡା ଧରା ପଡ଼ୁଛନ୍ତି, ସେ କଣ ଭାବୁଛନ୍ତି ଆମ ମୁଁ ଯାହା କରୁଛି କିଏ ଜାଣିପାରୁନା? ତୁମେ ଯାହା କରୁଛ ସମସ୍ତଙ୍କୁ ଜଣାନା, କାହିଁକି କୃଷ୍ଣ ସବୁ ଜାଣୁଛନ୍ତି ନା, ଚତୁର ଲୋକମାନେ କାହିଁକି ହଇରାଣ ହୁଅନ୍ତି? ଜଗତରେ ସବୁଠୁ ଅନାଶ୍ରୟ ଲୋକ ହଉଛନ୍ତି ଚତୁର ଲୋକ, ତାଙ୍କର ଆଶ୍ରୟ କିଛି ନଥାଏ, କାହିଁକି ସେମାନେ ଭାବନ୍ତି ମୁଁ ଯାହା କରୁଛି କେହି ଜାଣନ୍ତି ନାଇଁ, ଆମେ ଯାହା କରୁଛେ ଆମର ମନୋଭାବଟା ଭଗବାନ ଜାଣୁଛନ୍ତି ନା, ଆମର କେମିତି ତାଙ୍କୁ ଜଣେଇବା, ଆମେ ଆମର ଖରାପ ମନୋଭାବ ଥିଲେ ପ୍ରଭୁ ମନୋଭାବ ଏଇଭଳିଆ ପରିବର୍ତ୍ତନ କରିବା, ଯଦି କିଏ ଚାହୁଁଛି ସୁନ୍ଦର ମନୋଭାବ ତିଆରି କରି ଭଗବାନଙ୍କର ସେବା କରିବ, ସେ କାହାକୁ ପ୍ରାର୍ଥନା କରିବ? ବାହ୍ୟ ଜିନିଷ ଛାଡ, କିଏ ତୁମକୁ କହିଦେଲା ତୁମେ ଗୋଟେ ବଡ଼ ଭକ୍ତ? ତୁମେ ସେଥିରେ କାହିଁ ଭାସି ହଉଛ? ତୁମେ ତୁମକୁ ତୁମେ କେମିତି ଲୋକ ତୁମକୁ ଜଣା, ବାହାର ଲୋକଙ୍କ କଥାରେ ପଡ଼ନି, ବାହାର ଲୋକ ଜଗତରେ ବହୁତ, ଭାରତବର୍ଷରେ ବହୁ ସାଧୁ ସନ୍ଥ ଭଟକି ଯାଇଛନ୍ତି କେବଳ ବାହାର ଲୋକ କଥାରେ, ଆଜି ଯୋଉ ଯୋଉ ବାବାମାନେ ଭଗବାନ ତାଙ୍କୁ ଲୋକମାନେ କହିଛନ୍ତି, ସେ ବାହାର ଲୋକଙ୍କ କଥାରେ ଭଗବାନ ନେଇଛନ୍ତି, ସେ ନିଜ କେବେ ଭଗବାନ କହୁନଥିଲେ, ଆଉ ସେ ବାହାର ଲୋକ ତାଙ୍କୁ ଆଜି କଣ ସାହାଯ୍ୟ କରୁଛନ୍ତି? ସେ ଯୋଉଠି ଅଛନ୍ତି ବର୍ତ୍ତମାନ ପରମାର୍ଥ ଜୀବନ ବି ସେୟା। ତୁମେ କେବେ ବାହାର ଲୋକ କହୁଛନ୍ତି ମୁଁ ବହୁତ ସୁନ୍ଦର ପ୍ରବଚନ ଦଉଛନ୍ତି, ଇଏ ବହୁତ ବଡ ବାବା, ଇଏ ବହୁତ ସାଧନ କରୁଛନ୍ତି, ତୁମେ ତାଙ୍କ କଥାରେ ପଡ଼ନ୍ତି। ତୁମେ ଜାଣିଛ ତୁମେ କେସ୍, ତୁମଠୁ ଭଲ ଭାବରେ କେହି ଜାଣନ୍ତିନି। ଜଣେ ବ୍ୟକ୍ତିକୁ ସେ ନିଜେ ଜାଣେ ଆଉ ଭଗବାନ ଜାଣନ୍ତି, ଅଲଗା ଲୋକ ତାକୁ ପାର୍ସିଆଲି ଜାଣନ୍ତି, କାରଣ ଅଲଗା ଲୋକ ପରମାତ୍ମା ନୁହନ୍ତି। ସେମାନେ ଜାଣନ୍ତି ତୁମ ହୃଦୟ ଭିତରେ କ'ଣ ହେଉଛି କେହି ଜାଣନ୍ତିନି। ତୁମେ ଜାଣିଛ କିନ୍ତୁ ତୁମ ହୃଦୟ ଭିତରେ କ'ଣ, ତୁମ ହୃଦୟରେ କେମିତି ଲୋଭ ରହିଛି, କାମ ରହିଛି, କ୍ରୋଧ ରହିଛି, ତୁମ ମନୋଭାବ କେମିତି, ଅନ୍ୟକୁ କେମିତି ଦୃଷ୍ଟିରେ ଦେଖୁଛ, ସେଟା ତୁମେ ଜାଣିଛ। ଭଗବାନଙ୍କୁ ତୁମେ କେତେ ଭଲ ପାଉଛ ତୁମେ ଜାଣିଛ, ଆଉ ଭଗବାନ ଜାଣିଛନ୍ତି। ଆଉ ଯେଉଁ ଲୋକ ସେ ସବୁ ଆପରେଣ୍ଟଲି କଥା କହୁଛନ୍ତି, କିଏ ଗୋଟେ ନାଚିକି ବହୁତ ସୁନ୍ଦର ନାଚିକି କୀର୍ତ୍ତନ କଲା, ତାକୁ ତୁମେ ଦେଖି ତୁମେ କ'ଣ କହିବ, ଇଏ ବହୁତ ବଡ଼, ଏ ଲୋକ ଏସବୁ ଭଟକା ଭଟକା କାମ। ମୁଁ ସେ ଗୋଟେ ପିଲା ଦେଖିଥିଲି, ସେ ସେ ପିଲା ଏକ୍ସପୋର୍ଟ ମାନେ ମୃତ୍ୟୁ ଦେହ ତ୍ୟାଗ କଲି ଦେଲାଣି, ସେ ବାଲେ ସୋସାଇଟିର ପିଲା, ସେ ମନ୍ଦିରକୁ ଆସିବ, ସେ ନାଚିବ ମାନେ ତମ ମୁଣ୍ଡ ପାଗଳ କରିଦବ, ସେ ନାଚିବ ତମ ଡାକି ଖାଲି ସବୁ ଖାଇବାକୁ ଦେବ, ଆରେ ଇଏ ବହୁତ ବଢିଆ ନାଚିବ, ସେ ପଡ଼ିଯିବ, ଡେଇଁବ, ପଡ଼ିବ 5 ଫୁଟ 3 ଫୁଟ ଡେଇଁବ, ଖାଲି ନାଚିବ। ସେସବୁ ଏମିତି ହେଇଗଲା ଯେ ଏବ ଭଟକି ଗଲା। ଆରେ ସାଧୁ ସନ୍ତ ବଡ଼ ବଡ଼ ଲୋକମାନେ ଭଟକି ଯାଉଛନ୍ତି, ଲାଭ ପୂଜା ପ୍ରତିଷ୍ଠା କାହାକୁ ଛାଡ଼ିବନି, ତୁ ତାଙ୍କ ଆଡ଼କୁ ଚାହୁଁନି, ତୁମ କେହି ଶୋଧନ କରିପାରିବେନି ତୁମ ବିନା। ମନେ ରଖ, ତୁମକୁ ନିଜକୁ ଜାଣ, ମୁଁ କେମିତିକା, ମୋର ସ୍ୱଭାବ କେମିତିକା, ମୋ ହୃଦୟ କେମିତିକା, ସେଟା ତାଙ୍କୁ ଜଣା। ତୃତୀୟ ଲୋକ କଥା ମୁଣ୍ଡ ପୁରାଓନି, ତୃତୀୟ ଲୋକକୁ ମୋଟେ ପୁରାଓନି ତୁମ ଭିତରକୁ, ଏମାନେ ଭଟକେଇ ଦେବେ ତୁମକୁ। ଆଜି ଭଲ ବୋଲି କହୁଛନ୍ତି କାଲି ଖରାପ ବୋଲି କହିବେ, ତୁମେ ଭଲ ଭଲ କହିକି ତୁମ ମନ ଯେତେବେଳେ ବେଲୁନ ଭଳିଆ ଫୁଲି ଯାଇଥିବ, ଆଉ ଖରାପ କହିଲେ ତୁମେ କେବଳ ତା ଦେହରୁ ପବନ ବାହାର କରିପାରିବନି, ବହୁତ ଖତରନାକ। ସେ ପିଲାଟା ସେସବୁ ଆତ୍ମହତ୍ୟା କଲା କି କଣ ଏମିତି କରିବି, ମରିଗଲା ସେ ପିଲା, ହରିଗଲା, ପୁଣି ଚୋରି ଫୁରି ଗଲା ଶେଷକୁ, ଶେଷକୁ ଲୋକଙ୍କୁ ଚୋରି ମାନେ ବ୍ୟାଙ୍କ ଆକାଉଣ୍ଟରୁ ଫଲ୍ସ ଚେକ୍ ଆଣି ଗୋଟେ କଣ କାମ କଲା, ମୁଁ ଶୁଣିଲି। ତାକୁ ଭୁବନେଶ୍ୱର ବାହାରେ ତାକୁ ଲୋକ ପିଲାମାନେ ସବୁ ଖାଇବା ପିଇବାକୁ ବୁଟ ଡିଆଁ ମାରି କୀର୍ତ୍ତନ ମାରି ନାଚ କରି, ଆରେ କଣ ସରଳ ପିଲା ଥିଲା, ଏ ଭଟକି ଗଲା, ପ୍ରଶଂସା ଲାଭ କେହି ବି ତାକୁ ହଜମ ଜଗତରେ କରିପାରିବେନି। ଜଗତରେ ଭଗବାନ ହେଟା ବି ଚାହାନ୍ତି ନା, ଜାଣିଛ, ସେ ତାର ଏତେ ବଡ ବିଷୟ, ପ୍ରଶଂସାର ଏତେ ବଡ ବିଷୟ ରହିଛି, ଭଗବାନ ବି ଚାହାନ୍ତି ନା ମତେ। ସେଥିପାଇଁ ସେ କହୁଛି ନା ମୁଁ ଅଧୀନ ରହି, ମୋର ଦରକାର ନାହିଁ, ଭଗବାନଙ୍କର ତ ଏଟା ପୂର୍ଣ୍ଣ ଅଛି, ସମସ୍ତଙ୍କୁ ପ୍ରଣାମ କରୁଛନ୍ତି, ଭଗବାନ ସେଟା ଗ୍ରହଣ କରିବାକୁ ଚାହାନ୍ତି ନା। ସେ ସବୁ ବିଷ ଜୀବନ, ବିଶେଷ କରି ଭକ୍ତର, ଭକ୍ତର ଯଦି ଜୀବନର କିଛି ବିନାଶ ହେଇଯାଏ, ସେ ଯଦି ଆତ୍ମାନୁସରଣ ନ କରିପାରେ, ନିଜକୁ ନିଜେ ଜାଣି ନପାରେ, ବାହାର କଥା ତୁମେ କୁହନି, ତୁମେ ଆଜି ପ୍ରବଚନ ଦେଇଦେଲେ ତୁମକୁ ଲୋକ ବଡ଼ ବୋଲି କହିଦେଲେ, ତୁମେ ଆଜି ଗୋଟେ ବଡ଼ ଆଜି ଏକ୍ସପର୍ଟ କାମ କିଛି କରିଦେଉଛ, ଲୋକ ତୁମକୁ ବଡ଼ କହିଦେଲେ, ପ୍ରଶଂସା କରିଦେଲେ, ସେଥିରେ ଭଟକନି। ଆମେ ସେଟା କ୍ଷଣଙ୍କ ପାଇଁ କରୁଛେ, ଘଣ୍ଟେ ପାଇଁ, 2 ଘଣ୍ଟା ପାଇଁ, 4 ଘଣ୍ଟା ପାଇଁ କିଛି ଗୋଟେ କରିଦେଲେ ଲୋକମାନେ ଦେଖିଲେ ଆମକୁ ପ୍ରଶଂସା କରିଦେଲେ, କିନ୍ତୁ 20 ଘଣ୍ଟାର କନସିୟସନେସ୍, ଆମ ଚେତନାଟା କେଉଁ ସ୍ତରରେ ରହୁଛି, ଆମକୁ କିଏ ସାହାଯ୍ୟ କରିପାରିବ, ମୋର ଭାବନା କେଉଁଠି ରହୁଛି, ମୋର ମୁଁ କଣ ବିଶ୍ୱରୁ ମୁକ୍ତ ହେଇଛି, ମୋର କଣ ନିରନ୍ତର କୃଷ୍ଣ ଚିନ୍ତା ଅଛି, ସେଟା ନିଜକୁ ନିଜେ ଅନୁସରଣ କରିବାକୁ ପଡେ, ଏଟା ଆତ୍ମାନୁସରଣ କୁହାଯାଏ, ଏଟା ଆତ୍ମାନୁସରଣ। ଜଣେ ସେଟା ନ କହିଲେ ସେ ପ୍ରାର୍ଥନା କରିପାରିବନି। ଆମେ ଯୋଉ କହୁଛେ ଭଗବାନଙ୍କୁ ତୃଣାଦେବୀ ଶୁଣିଛ ନେଇ ପ୍ରାର୍ଥନା କରିବୁ, କେମିତି ତୃଣାଦେବୀ ଶୁଣିଛ ନ ମତେ କହିଲ, ଏ ତୃଣାଦେବୀ ଶୁଣିଛ ନ କଣ କେମିତି ଜଣା ହବ, ସେ ଅନୁମୋଦନ ହେଇଯିବ, ସିଏ ଯେତେବେଳେ ତା ନିଜ ଦୋଷଟାକୁ ଦେଖିପାରିବ, ସିଏ ଯାଇ ତୃଣାଦେବୀ ହେଇପାରିବ, ଭଗବାନ ତାକୁ ତାକୁ ଦେଖେଇଦେବେ, ତୁ ହଉଛୁ ଏଇ ଟାଇପ୍ର, ମୁଁ ହଉଛି ଏୟା, ତୁମେ ହଉଛ ଏୟା, ଭଗବାନ ଦେଖେଇଦେବେ, ସେ ଯିବ ଜାଣିବ, ଆରେ ପ୍ରଭୁ କେତେ ଭକ୍ତ ନାଟକ ଲେଖିଲେ, ତୁମେ ତ ପବିତ୍ର ପଦ, ଆମେ ଦୁରାଶ, କେମନେ ତୁମର ଚରଣ ପାଇବା ଆଶ୍ରୟ ହେଲା, ତୁମେ ହଉଛ ପବିତ୍ର ପଦ, ମୁଁ ହଉଛି ପାପୀ, ମୁଁ କେମିତି ଏ ଚରଣ ପାଇବି। ଭଗବାନ ଯେପର୍ଯ୍ୟନ୍ତ ଆମକୁ ସାହାଯ୍ୟ ନ କରିବେ, ଆଉ ଆମେ ବି ଯେତେବେଳେ ଆମେ ଯେତେପର୍ଯ୍ୟନ୍ତ ଇଚ୍ଛା ନ କରିବା, ଆମେ ଯେତେବେଳେ ଇଚ୍ଛା ନ କରିବା, ଭଗବାନ କାହିଁ ସାହାଯ୍ୟ କରିବା, ଆମେ ଆତ୍ମାନୁଶୀଳନ କରିବା ଦରକାର, ଆତ୍ମାନୁଶୀଳନ ଆମର ଆସିବା ଦରକାର ନା, ମୋର ସେବା କ'ଣ ହଉଛି, ମୋର ଭଜନ କ'ଣ ହଉଛି, ମୋ ଚେତନା କେଉଁ ସ୍ତର ରହୁଛି, ମୁଁ କେମିତି ନିରନ୍ତର, କାରଣ ଆମେ ଯାହା କରୁଛେ, ତୁମେ ବଡ଼ ଭକ୍ତ ହୁଅ, ଛୋଟ ଭକ୍ତ ହୁଅ, ସନ୍ନ୍ୟାସୀ ହୁଅ, ମାତାଜୀ ହୁଅ, ଗୃହସ୍ଥ ହୁଅ, ଯାହା ହୁଅ, କିନ୍ତୁ ଗୋଟିଏ ପଏଣ୍ଟକୁ ଗୀତାରେ ଆସିବାକୁ ପଡିବ, ସେ ପଏଣ୍ଟକୁ ନ ଆସିଲେ ତୁମେ ଫେଲ୍ ହେଇଗଲ, ମନମନା ଭବ ମଦ ଭକ୍ତ, ଭଗବାନ ଗୀତାରେ 2 ଥର କହିଛନ୍ତି, ତୁମେ ସିଏ ଖରାପ କରୁଛି, ସିଏ ଭଲ କରୁଛି, ସେ ମନ୍ଦିର ଏହା ହଉଛି, ସେ ସେଣ୍ଟର ଏହା ହଉଛି, ସେ ମହାରାଜ ଏହା କଲେ, ତୁମେ ସେ ବକି 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 ପାଗଳ ହେଇଗଲେ ତୁମର କିଛି ଲାଭ ହବନି। କିଏ ଭୁଲ କରୁଛି କିଏ ଠିକ କରୁଛି କ'ଣ କରୁଛି ତୁମେ ବିଚାର କର, ତୁମର କ'ଣ ଲାଭ ହବ? ତୁମକୁ ଏଇ ଷ୍ଟେଜକୁ ଆସିବାକୁ ପଡ଼ିବ। ଭୁଲ ଟିକେ ତୁମେ ବିଚାର କରନି, କି ଯିଏ ଯାହା କରୁ ତା ଫଳ ତାକୁ ମିଳିବ। ତୁମକୁ ଏଇ ଷ୍ଟେଜକୁ ଆସିବାକୁ ପଡ଼ିବ, ମନମନାଭ ହବ। ସବୁବେଳେ କୃଷ୍ଣଙ୍କୁ ମନ ଭିତରେ ରଖିବାକୁ ପଡ଼ିବ, ସବୁବେଳେ ଚିନ୍ତା କରିବାକୁ ପଡ଼ିବ, ତାଙ୍କର ସେବା ତାଙ୍କ ଚିନ୍ତନ ନା। ଆମ ଜୀବନ ଆମେ ଗୀତା ପଢ଼ିଲେ କେଉଁଥିପାଇଁ ଭଗବାନ କହୁଛନ୍ତି ସର୍ବଗୃହ ତମାମ ଭୟମ ଶୃଣମେ ପରମାମ ବଚା। ମୁଁ ତୁମକୁ ଲାଷ୍ଟ କନଫିଡେନ୍ସିଆଲ ଇନ୍ଷ୍ଟ୍ରକ୍ସନ୍ ଦଉଛି, ପୁରା ପରମ ଗୃହ ତଥା କଥା କହୁଛି, ମନମନା ହବ। ସବୁବେଳେ କୃଷ୍ଣଙ୍କୁ ଆମେ ଚିନ୍ତା ନ କଲେ ଆମର ଅନର୍ଥ କେବେ ଯିବନି। ଆଉ ସେଥିପାଇଁ ତ ନାମ ରଖା ହେଲା। ନାମ କ'ଣ କେବଳ ଖାଲି ଷୋଳମେଳା ଜପ କରିବା ନା କ'ଣ? ନାମ ଯୋଉ ଆମେ ନାମ ଉଚ୍ଚାରଣ ନ କଲେ ବି ନାମ ସ୍ମରଣ କରିବା, ଗୁରୁକୃଷ୍ଣଙ୍କ କଥା ସ୍ମରଣ କରିବା, ମୁଖରେ ତାଙ୍କର ନାମ ଉଚ୍ଚାରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ସବୁବେଳେ ଜଣେ ଚିନ୍ତା କରିବା ଦରକାର, ମୋର ସମୟଟା କେମିତି ଯାଉଛି, ସମୟଟାକୁ ଦେଖିବା ଦରକାର ନା। ସମୟ ଚାଲିଲେ ହଉଛି ଶକ୍ତିକି ନେଇ ପଳଉଛି, କାଳ ଆଳକୁ ଟାଣିକି ନେଇ କାଳର ସ୍ରୋତରେ ତୁମେ ଭାସିକି ପଳଉଛ। ଏବେ ଜାଣିପାରୁନ, ସମୟ ଆସିବ ଜାଣିବ, ସେତେବେଳକୁ ଆଉ କିଛି ନଥିବ। ସେତେବେଳକୁ ତ ଆଉ ମାନେ ଯାହା କୁହନ୍ତି କ'ଣ କୁହନ୍ତି, ଝଡ଼ିଲା ପତ୍ର ଶୁଣୁଥିଲେ ନା ଆମେ, ସେ ଯିଏ ଯୋଉ ପତ୍ର ଝଡ଼ିଯାଏ ସେ ଗଛରେ ଲାଗିବ ଆଉ କେବେ, ସେ ଆଉ ଲାଗିବନି। ସେତେବେଳେ ବୟସ ହେଇଗଲା ପରେ ତୁ ଭାବୁ ତୁମେ ଭଜନ କରିବି, ତୁମେ ଭାବିବାଟା କେବଳ ଭାବନାରେ ରହିଛ। ସେଥିପାଇଁ ସେ ଲେଖିଲେ ନା, ସଂସାର ତଟେ ନିଃସୃତ ନୟ ଶେଷ ମରଣ ନିକଟ ଘର, ସବ ସମର ପିଆ ଭଜିବି ତୁମାରେ ଏ ଆଶ। ଆରେ ଏଇଟା କେବଳ ଗୃହସ୍ଥଙ୍କ ପାଇଁ ନୁହେଁ, ଯେ ଗୃହସ୍ଥ ଯୋଉ ଚିନ୍ତା କରୁଛି ପିଲା ଛୁଆ ବାହାର କରିଦେଇକି ମୁଁ ସବୁ କରିଦେଇକି କେବଳ ଭଜନ କରିବି, ତାର ସଂସାର ଯେମିତି ତାର ଯେମିତି ସେ ଚିନ୍ତାର ପ୍ରଯୋଜନ ରହୁଛି, ସାଧୁସନ୍ତର ବି ସେମିତି ଯୋଜନା ରହୁଛି। ମୁଁ ଏଟା କରିବି, ଏଟା କରିବି, ଏଟା କରିବି, ଏଟା କରିବି, ଏଇ ଝଗଡ଼ାଟା ଅଛି, ଏଟା ଅଛି, ସେ ବି ସେମିତି ତାର ଯଦି ଅଭ୍ୟାସଟାକୁ ସେ ନ ବଢେଇ ପାରିଲା, ଯେ ଭଗବତ ସେବାରେ ସେ ନ ରହିପାରିଲା, କରିବା 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 କରିବା, ଇଏ ଗୋଟେ ହାବିଟ, ସବୁ ସମର୍ପଣ ହେବି କରିବି, ସବୁ ବିଫଳ ହେଇଛି। କରିବାର ଇଚ୍ଛା ଥିବ କିନ୍ତୁ ବୟସ ହେଇଗଲା ପରେ ସମୟ ଯେତେବେଳେ ତୁମକୁ ଶକ୍ତି ସମୟ ଶକ୍ତି ପଳେଇବ, କରିବାର ଇଚ୍ଛା ଥିଲେ ବି କରିହବ। ତୁମେ ଭାବନି ବର୍ତ୍ତମାନ ପଢିପାରୁନ, ତୁମେ ଯେବେ 50 ବର୍ଷ ପରେ ପଢିବ ପଢିପାରିବନି, ଯାହା କରିବାର ସେ ଅଭ୍ୟାସଟା ରଖିଥିଲେ କ'ଣ କରିପାରିବ, ନହେଲେ ଆଉ କିଛି କରିପାରିବ। ଏଇଟା ସ୍ପିରିଚୁଆଲ ଜିନିଷ, ସାହାଯ୍ୟ କର, ଈଶ୍ୱର ତୁମକୁ ସାହାଯ୍ୟ କରିବ, ଲୋକମାନେ କୁହନ୍ତି ନା, ତୁମେ ନିଜକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କର। ବାହାର ଲୋକଙ୍କ କଥାରେ ପଡ଼େନି, ବାହାର ଲୋକ ବହୁତ ସେମାନେ ହେଲେ କ'ଣ ବାହ୍ୟଦର୍ଶୀ, ସେମାନଙ୍କ ଅନ୍ତଃଦୃଷ୍ଟା ନା କ'ଣ, ବାହାରେ ଦେଖିବେ ଭଲ 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 କହି କହି ତୁମକୁ ଭଟକେଇ ଦେବେ, ଭଟକେଇ ଦେବେ, ପୁରା ପୁରା ଭଟକେଇ ଦେବେ ଜୀବନରେ। କୌଣସି କାର କଥାକୁ କାନର ପାତିକି କାନ ପାତିବା ଆବଶ୍ୟକ ନାହିଁ, ଭଲ କହୁ କି ମନ୍ଦ କହୁ, ଆମର କ'ଣ ଗୁଣ ଅଛି ଦୋଷ ଅଛି, ଆମେ ଭଲ ଲୋକ କି ମନ୍ଦ ଲୋକ ସେଟା କିଏ ଜାଣନ୍ତି, ଭଗବାନ ଜାଣନ୍ତି, ଆମେ ନିଜେ ଜାଣେ, କିଏ ନ ଜାଣିଛି ତାର ସ୍ୱଭାବ କ'ଣ, ଯିଏ ତାର ନିଜର ସ୍ୱଭାବକୁ ଜାଣୁନି ସେ ତ ଗୋଟେ ପଶୁଟା, ତା ଭିତରେ ଯେ ଭକ୍ତ କି ତାର ନିଜର ଚେତନା, ଜଣେ ଭକ୍ତ କି ଭଗବାନଙ୍କର ନାମ ଜପ କରିକି ପ୍ରସାଦ ପାଇକି ପ୍ରଣାମ କରିକି ତିଳକ ଧାରଣ କରିକି ସବୁକିଛି କଲା ପରେ ସେ ନିଜକୁ ନିଜେ ଜାଣିପାରୁନି, ତାକୁ ଆଉ କିଏ ସାହାଯ୍ୟ କରିବ? ତୁମେ ନିଜେ ବୁଝିବ ନା ମୋର କ'ଣ, କିଏ କ'ଣ ଛୋଟ ପିଲା କି, କିନ୍ତୁ ଛୋଟ ପିଲା ନୁହେଁ, ସେ ତା ନିଜ ସ୍ୱଭାବକୁ ବୁଝିବ, ମୋ ସ୍ୱଭାବ ଏଇଭଳି ମୁଁ ଏମିତି ଚଳିବା ଦରକାର, ହେଇ ଭଗବାନ ମୋତେ ସାହାଯ୍ୟ କରନ୍ତି, ସେତେବେଳେ ତ ପ୍ରାର୍ଥନା କରିପାରିବ ବିକଳରେ। ପ୍ରାର୍ଥନାଟା ଯୋଉ ଭଗବାନଙ୍କୁ ଡାକିବା ଯୋଉ କୁହାଯାଇଛି ସେଟା କେମିତି ହବ, ଆମର କ'ଣ ଆବଶ୍ୟକ ଭଗବାନ ଡାକିବା? ଜଣେ ଯେତେବେଳେ ତାର ନିଜର ଅଭାବ ବୋଧ କରିବ ସେ ଭଗବାନ ଡାକିବ ନା, ସେମିତି କିଏ ଭଗବାନ ଡାକିଦେବ, ଭଗବାନ କାହିଁ ଡାକିବ, ସେ ଜଣେ ଭଗବାନ କାହିଁ ଡାକିବ, ତାର ଅଭାବ ବୋଧ ହେଲେ ସେ ଭାବରେ ସେ କେମିତି ଜାଣିବ? ଭୌତିକ ଦୁନିଆରେ ସବୁ ଜିନିଷ ତୁମକୁ, ବିଶେଷ କରି ଭକ୍ତ ହେଲା ପରେ ତୁମକୁ ସବୁ ଜିନିଷ ମିଳିଯିବ, ଭକ୍ତ ହେଲା ପରେ ତୁମ ସମ୍ମାନ ପାଖରୁ ଆରମ୍ଭ କରି ଧନ ପଡ଼ିଯାନ୍ତି ସବୁ ଜିନିଷ ମିଳିଯିବ, କାରଣ ଭକ୍ତିର ଗୌଣ ନାମ କରିବାର ଗୌଣ ଫଳ। ନିଜ ନିଜର ସ୍ଥିତି କ'ଣ ଥିଲା ତୁମେ ଚିନ୍ତା କର, ତୁମେ କିଏ ପଚାରୁଥିଲା ଦୁନିଆରେ, ଦୁନିଆରେ ତୁମେ କିଏ କିଏ ପଚାରୁଥିଲା, ତୁମକୁ କିଏ 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 କହିବେ ତୁମେ କିଏ ଲୋକ ବୋଲି, ଆଉ ତୁମେ ଯେତେ ନିଚ ଲୋକ ଆଜି ତିଲକ ଗୋଟେ ଲଗେଇଦେ ତୁମେ ଲୋକ ଦେଖିଲା ମାନେ ହରେ କୃଷ୍ଣ ଆଜ୍ଞା କେଉଁଠିକାର ଲୋକ କେଉଁଠିକାର ଭକ୍ତ ଆପଣ ଲୋକ ପଚାରୁଛନ୍ତି ତୁମେ କିଏ ପଚାରୁଥିଲେ କେହି ପଚାରନ୍ତିନି ବା ଆମ ସ୍ଥିତି କ'ଣ ଏଇ ଗୌଣ ଫଳ ନାମ କଲା ମାତ୍ରେ ଭକ୍ତି ଭକ୍ତିଙ୍କୁ ଆଶ୍ରୟ କଲା ମାତ୍ରେ ସାଙ୍ଗେ ସାଙ୍ଗେ ଗୌଣ ଫଳ ମିଳିଯିବ ତୁମର ଯେଉଁ ଭୌତିକ ସମସ୍ୟା ଆଜି ସମାଧାନ ହେଇଯିବ ଧନ ସମ୍ପତ୍ତି ସମ୍ମାନ ସବୁ ମିଳିଯିବ ସିଏ ନାମ ପ୍ରଭୁଙ୍କର ପ୍ରକୃତ କୃପା ନୁହେଁ ସେଟା ଗୁଣ ଫଳ ଯେଉଁ ମାୟାବାଦୀ ମାନେ ଆଶ୍ରୟ କରନ୍ତି ତାଙ୍କୁ ବି ଗୁଣ ଫଳ ମିଳିଯାଏ ନାମକୁ ମାୟାବାଦୀ ମାନେ କଣ କରନ୍ତିନି କି ନାମ ଯେତେ ପ୍ରକାର ସମ୍ପ୍ରଦାୟ ଅଲଗା ସେମାନେ ସବୁ ନାମ କରନ୍ତି ନା ଜାଣିଛନ୍ତି ନାମ କଲା ମାନେ ଏଇଟା ହବ ଗୁଣ ଫଳ ସବୁ ମିଳିବ କିନ୍ତୁ ମୁଖ୍ୟ ଫଳ ଯେଉଁ ଭଗବାନଙ୍କର ଭକ୍ତି ଭକ୍ତିଟା ଜୀବନରେ ପରିବର୍ତ୍ତନ ଆସେ ନିଜର ସଂସ୍କାର ନିଜର ସ୍ୱଭାବ କୃଷ୍ଣନ୍ମୁଖୀ କରାଇବ କୃଷ୍ଣଙ୍କୁ ପ୍ରାର୍ଥନା କରିବା ଏ ଯେଉଁ ପ୍ରାର୍ଥନା କେମିତି ଜଣ କରିବ ଭଗବାନଙ୍କୁ ଭଗବାନ ପାଇଁ ସେ କେମିତି କାନ୍ଦିବ ତାର ଅଭାବ ବୋଧ ହେଲେ ଆଉ ବହୁତ ଭକ୍ତର ଅଭାବ କଣ ବୋଧ ହବ ଭକ୍ତ ପୂର୍ବରୁ ଭାବୁଥିଲା ମୋର ଅଭାବ ଅଛି ଭକ୍ତ ହେଇଗଲା ପରେ ତାର ଅଭାବ କିଛି ନାହିଁ ଭକ୍ତ ହେଲା ପରେ ତା ଯୋଉ ବାଡ଼ିଲେ ଭଗବାନ ଚଳାଉଥିବେ ସେଥିପାଇଁ ପ୍ରାୟ ଦେଖିବ ଭକ୍ତ ହେଇଗଲା ପରେ ତାଙ୍କର ସବୁ ଢିଲାମି ଆରମ୍ଭ ପୂର୍ବରୁ ସେ ବହୁତ କାନ୍ଦୁଥିଲେ ବହୁତ ଥିଲା ଗୀତା ଭାଗବତ ସବୁ ଜିନିଷ ପଢୁଥିଲେ ବହୁତ ତାଙ୍କୁ ମାନେ ଦୁଃଖ ମାନେ ଦୁଃଖ ଲାଗୁଥିଲା ଆରେ ମୁଁ ଠାକୁରଙ୍କୁ ଡାକିପାରୁନି ଇଏ କରିପାରୁନି ଭକ୍ତ ହେଇଗଲା ପରେ ତା ମନ ପୁରା ବଦଳିଯିବ ତା ଭିତରେ ପୁଣି ବାବାଜୀ ହେଇଗଲା ପରେ ଆହୁରି ଗଲା ଆହୁରି ଢିଲା ହେଇଯିବ କେତେ ଭକ୍ତ ସେମିତି ମୋତେ କହିଛନ୍ତି ଆଜ୍ଞା ଆମେ ଯେତେବେଳେ ମହାରାଜ ଆମେ ଯେତେବେଳେ ବାହାରେ ସବୁ ରହୁଥିଲୁ କେତେ ଗୀତା ହାଉ ପଡ଼ୁଥିଲେ ମୋ ମନ୍ଦିର ବସିବ କିଛି କରିବା ଆରେ ତୁମକୁ ଭଗବାନ ସୁଯୋଗଟା ଦେଲେ ଆତ୍ମାନୁଷ୍ଠାନ କରିପାରିଲନି ତୁମେ ତ ନିଜକୁ ନିଜେ ସାହାଯ୍ୟ କରିପାରୁନ ତୁମକୁ କୌଣସି ସ୍ଥାନ କାଳ ପାତ୍ର ସାହାଯ୍ୟ କରିବନି ତୁମେ ତ ନିଜକୁ ନିଜେ ସାହାଯ୍ୟ କରିପାରୁନ ତୁମେ ଏ ମନ୍ଦିର ଛାଡ଼ି କୋଉ ମନ୍ଦିରକୁ ଯାଅ ବୃନ୍ଦାବନ ଯାଅ ଯୁଆଡେ ଯାଅ ତୁମେ ନିଜକୁ ନିଜେ ଆତ୍ମାନୁଷ୍ଠାନ କରୁନ ନା ତୁମେ ଯୁଆଡେ ଯିବ ତୁମ ସହଡ଼ା ସେଠି ବାହାରିବ ମୋବାଇଲ ଦେଖିବା ଲୋକ ଏଠି ଦେଖିବ ବୃନ୍ଦାବନ ଗଲେ ବି ଦେଖିବ ତାକୁ ନର୍କର ନେଇ ଛାଡ଼ିଦେ ସେ ମୋବାଇଲ ଦେଖିବ ତା ସହଡ଼ା ସେଟା ହେଇଯାଇଛି ନା ସ୍ଥାନ କାଳ ପାତ୍ର ସେ ଦେଖିଛି ନା ସେ କିଛି ଦିନ ମନ ଗୋଟେ ଆଡଜଷ୍ଟମେଣ୍ଟ କରେ ମନଟା ଗୋଟେ କଣ ସେ କିଛି ଦିନ ଗୋଟେ ଚାପିଚୁପି ତୁମକୁ ରଖିବ ତାପରେ ପୁଣି ତା ସ୍ୱଭାବଟା ଭାରି ପଡିବ ଭଗବାନଙ୍କୁ ଆମେ ଆତ୍ମନିଶୀଳ ଜିନିଷ ନାଟା ଆମକୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ ପ୍ରଭୁ ମୋତେ ସାହାଯ୍ୟ କର ଆମର ଆବଶ୍ୟକ ରହିଛି ପରମାର୍ଥ ଜୀବନରେ ଆମର ବହୁତ ଆବଶ୍ୟକ ରହିଛି ଭଗବାନଙ୍କର କୃପା ଗୁରୁ ବୈଷ୍ଣବଙ୍କର କୃପା ସେଥିପାଇଁ ସମୟ ଶକ୍ତି ଯେତେବେଳେ ଜୀବନ ନଷ୍ଟ ହେଇଯାଉଛି ଆଉ ସେତେବେଳକୁ ସେ ଆଶା କଲେ ବି କଣ ଫଳ ମିଳିବ କିନ୍ତୁ କୃଷ୍ଣ ସବୁ ସମୟରେ ପରମାତ୍ମାର ଉପରେ ହୃଦୟ ଭିତରେ ଅଛନ୍ତି ବାହାରେ ଅଛନ୍ତି ସର୍ବତ୍ର ଅଛନ୍ତି ସବୁବେଳେ ଜୀବ ପାଇଁ ସେ ବ୍ୟାକୁଳ ଏ ଜୀବଟା କିଭଳି କଣ କରୁ ସେ ମୋ ଭଗବାନ ଜୀବ ଯେତିକି ଦୁଃଖୀ ନାହିଁ ଜୀବଠାରୁ ଯଦି ବିଚାର କରାଯାଏ ଭାଗବତ ଦୃଷ୍ଟିରୁ ଭଗବାନ ହେଉଛନ୍ତି ଅଧିକା ଦୁଃଖୀ କାହିଁକି ସେ ଜଗତରେ ଏ ଜଗତଟାକୁ ତିଆରି କରିଛନ୍ତି ଗୋଟେ ଖେଳ ପାଇଁ କ୍ରୀଡ଼ା ପାଇଁ କିନ୍ତୁ ସେ କ୍ରୀଡ଼ା ଭୂମିରେ ଏତେ ଜୀବ ଅଛନ୍ତି ସେଗୁଡା କଣ ହଉଛନ୍ତି କଷ୍ଟ ପାଉଛନ୍ତି ଯେମିତି ତୁମେ ଗୋଟେ ପାର୍କ କରିଛ ଦେଖୁନ ନନ୍ଦନକାନନରେ ଗୋଟେ ମରିଗଲା ବେଳକୁ କଣ ସେଟା କୁକୁର ମରିଗଲେ କୁକୁର ତ ନାହିଁ ସେଟା କଣ ସେ ଶିଆଳ ରଖାହେଇଛି ସେ ହାତୀ ରଖାହେଇଛି ସିଂହ ରଖାହେଇଛି ତାଙ୍କ ନାଁ ସବୁ ରେକର୍ଡ କରି ରଖାହେଇଛି ସେ କିଏ ଗୋଟେ ମରିଗଲା ବେଳେ ପେପର ବାହାରୁଛୁ ନନ୍ଦନକାନନରେ ଇଏ ମରିଗଲା କାହିଁକି ତାକୁ ରଖାହେଇଛି ସେଠି ସେଠି ଗୋଟେ ଖେଳ ଖେଳିବା ଜାଗା ସେଠି ଲୋକ ଯାଉଛନ୍ତି ଆନନ୍ଦ ପାଇବା ପାଇଁ ଯାଉଛନ୍ତି ନା ସେଠି ଯଦି କିଏ ଦୁଃଖ ପାଇଲା ଦେଖ ତାଙ୍କୁ ଲେଖାହେଉଛି ନନ୍ଦନକାନନରେ ଇଏ ମରିଗଲା ଇଏ ସାପ ମରିଗଲା ଇଏ ହରିଣ ମରିଗଲା ଏଟା ଏମିତି ହେଇଗଲା ସେଠି ଆନନ୍ଦ ଭଗବାନ ଏ ଜଗତଟାକୁ ସୃଷ୍ଟି କରିଥିଲେ କ୍ରୀଡ଼ା ଏତେ ବୋଧ ଯିବାର ଜାଗା ଗୋଟେ କ୍ରୀଡ଼ା ପାଇଁ ତାଙ୍କର କ୍ରୀଡ଼ା ଭୂମିରେ ଏ ଜୀବ ମନୁଷ୍ୟ ଶ୍ରେଷ୍ଠ ଜନ୍ମ ପାଇକି କେତେ କଷ୍ଟ ସବୁ ଜୀବ କଷ୍ଟ ପାଇଲେ ମଣିଷ ବି କେତେ କଷ୍ଟ ଜୀବ ଗୋଟେ ମନୁଷ୍ୟ ତା ସ୍ଥିତିକୁ ଜାଣିବାଟା ବହୁତ କଷ୍ଟ ଆଉ ବହୁତ ଭାଗ୍ୟ ଫଳରେ ଜୀବ ଜାଣିପାରେ ଦୁଃଖ କଣ ମାନେ କେତେ ଜୀବ ଅଛ ଜାଣନ୍ତି ନାହିଁ ଦୁଃଖ କଣ ସେ ଭାବନ୍ତି ଏଟା ଆସେ ଯାଏ ଏଥିରୁ କଣ ଅଛି ଏ ଯେଉଁ କର୍ମୀ ଲୋକ ସେ କେତେ କେତେ କଷ୍ଟ ତାଙ୍କ ଜୀବନ ଝିଅଟେ ବିଧବା ଘରେ ପଡ଼ିଥିବ ଝିଅର ଗୋଟେ ଝିଅଟେ ଥିବ ମାନେ ସ୍ୱାମୀ ନଥିବ ପୁଅ ପଚାର ନଥିବ କିଛି ନଥିବ ଦେଖିବ ତଥାପି ତାଙ୍କର ଅନୁଭବ ଆସୁନି ଯେ ଭଗବାନଙ୍କୁ ଡାକିବା ଦରକାର ହବ ସେ ସଂଗ୍ରାମ କରୁଥିବେ ସେ ଏମିତି ସଂଗ୍ରାମ କରୁଥିବେ ସେମାନେ କହୁଛନ୍ତି ମାନେ ଅନୁଦିତ ବିବେକ ବିବେକ ଟୋଟାଲ ଉଦୟ ହେଇନି, କିଛି ବିଭାଗ ତାଙ୍କର ନାହିଁ। ଏତେ କଷ୍ଟ ପାଇଲାଣି ତୁମେ ଚିନ୍ତା କରୁନ, ମୋ ଅଳ୍ପ ବୟସରେ କାହିଁକି ମୋର ମୋର ଏମିତି ହେଇଗଲା, ମୋର କାହିଁକି ଗୋଟେ ସନ୍ତାନ ପିଲା ଛୁଆ ନାହିଁ, ଆଉ ମୋର ଏତେ ବାପା ମା ମୋତେ ଭଲ ପାଉନାହାନ୍ତି, ମୁଁ ଏସବୁ କଣ ମୋର ପୂର୍ବର କର୍ମର ଫଳ, ପୁଣି ଯଦି ଏଇଟା ମୁଁ କଣ୍ଟିନ୍ୟୁ କରିବି ପୁଣି ପରଜନ୍ମରେ ମୋର କଣ ହବ, ଆଉ କାହାର ବି ସନ୍ତାନ ଅଛି, ଏ ବଡ ବଡ ଲୋକ ଦେଖୁନା ଯେ ତାଙ୍କ ପିଲା ଛୁଆ ସବୁ ମଦ ଖାଇକି ହା ବଦମାସ କରିକି ସବୁ, ଦେଖ ସନ୍ତାନ ନଥିବା ଲୋକ ଦୁଃଖୀ, ସନ୍ତାନ ଥିବା ଲୋକ ଦୁଃଖୀ। ସେଥିପାଇଁ ସେ କହିଲେ ନା ଚିତ୍ରକେତୁ, ଚିତ୍ରକେତୁଙ୍କୁ ସେ ବୁଝେଇଲେ, ଆରେ ଏ ଜଗତରେ ସୁଖୀ କିଏ, ଯେ ଗୋଟେ ପୁଅ ଥିବା ସିଏ ହେଲେ ଦୁଃଖୀ, ହଜାର ପୁଅ ନା ନା କିଏ କହିଲେ, ଆତ୍ମଦେବଙ୍କୁ, ଆତ୍ମଦେବଙ୍କୁ ବୁଝେଇଲେ, ସେ ବ୍ରାହ୍ମଣ ଭଗବାନ ଯେ ବ୍ରାହ୍ମଣ ରୂପରେ ଆସିଥିଲେ, ଆତ୍ମଦେବଙ୍କୁ ବୁଝେଇଲେ, ଦୁନ୍ଦୁଲି ଦୁନ୍ଦୁକାରୀ ଚରିତ୍ରରେ ବୁଝେଇଲେ। ଆଉ ଜଗତରେ ଏକ ବାଲା ଦୁଃଖୀ, ହଜାର ବାଲା ଦୁଃଖୀ, ଏକ ପୁଅ ଯିଏ ପାଇଛି ସେ ବି କାନ୍ଦି କାନ୍ଦିକି ମଲା, ହଜାର ପିଲା ବି କାନ୍ଦି କାନ୍ଦିକି ମଲା, କିଏ ଏକ ପୁଅ ପାଇଥିଲା କେତୁ ସେ ବି କାନ୍ଦିଲା, ଆଉ ହଜାର ପୁଅ ପାଇଥିଲା ସଗର ସେ ବି ହସି ମୁଥାଏ। ସଂସାର ସୁଖ କଣ, ସେ ତାଙ୍କୁ କହିଲେ ସନ୍ନ୍ୟାସୀ ପରମମ ସୁଖମ, ଆରେ ତୁ କେତେ ଭାଗ୍ୟରେ ଘର ଛାଡ଼ିକି ପଳେଇ ଆସୁଛୁ, ସ୍ତ୍ରୀ ଛାଡ଼ିଦେଇ ପଳେଇ ଆସୁଛୁ, ପିଲା ଛୁଆ ନାହିଁ, ପୁଅ ପୁଅ କାହିଁକି କହୁଛୁ, ମ ସନ୍ନ୍ୟାସୀ ଯା, ବୈରାଗ୍ୟ ସର୍ବଦା ସୁଖମ, ସଂସାର ବୈରାଗ୍ୟ ସାଧୁଙ୍କୁ କାହିଁକି, ସାଧୁର ଏଇ ଆଶାଟା ଯୋଉ ସାଧୁ ହେଇଥିଲା ଗୋଟିଏ ଜିନିଷ, ଆଶାଟାକୁ ତ୍ୟାଗ କରିଦେଲା, ଆଶା ସେ ଲେଖିଲେ ଭକ୍ତ ଆଶା ବସେ ଘୁରେ ଘୁରେ ଆର କଥା ଯାଏ, ସାଧୁ ଜୀବନରେ ଦେଖିବା ଆଶାଟାକୁ ସେ ଛାଡ଼ିଦେଲା, ଏଇଟା କରିବି ଏଇଟା ପାଇବି ଏଇଟା ବଡ଼ ହେବି, ଏତିକି ଛାଡ଼ିଦେଇ ଭଗବାନଙ୍କ ସେବା କରିକି ନାମ କଲା, ସେ ସୁଖର ହେବ। ବୈରାଗ୍ୟ ଜୀବନରେ ଏତିକି ହଉଛି ଲାଭ, ଆଉ ସବୁ ଜୀବନରେ ଆଶା ଅଛି, ଏଇଟା ମୋର ଦରକାର, ଏଇଟା ଗୋଟେ ଦରକାର, ଏମିତି ଦରକାର, ଗାଡି ଦରକାର, ଏଇଟା ଘର କରିବା, ଏଇଟା ସବୁ ତ କରିବା, ଭଜନ କେତେବେଳେ କରିବା, ଅନୁଭୂତ ଯେଉଁମାନଙ୍କର ବିବେକଟା ଉଦୟ ହେଇନି ସେମାନେ କଣ, ସେମାନେ କିଛି ଜାଣନ୍ତିନି, ଦୁଃଖଟା ଜୀବନଟା ଏତେ ଦୁଃଖ, ମୋତେ କଣ କରିବା ଦରକାର, କିଛି ଜାଣିପାରନ୍ତି, ଅନକନସିୟସନେସ ଅଚେତନସ। ତା ଭିତରେ ଯେଉଁମାନେ ଭଗବାନଙ୍କର ଭକ୍ତ ହେଲେ ସେମାନେ କଣ, ତାଙ୍କ ବିବେକ ଉଦିତ ହେଇଛି, କିନ୍ତୁ ସେମାନେ ଯଦି ଏଇଟାକୁ ଚିନ୍ତା ନ କରିବେ, ମୋତେ ମୁଁ ସୁଖରେ ଯାହା ଭଗବାନଙ୍କର ଭକ୍ତ ହେଇଗଲି, ଏଇଟା ସାତ୍ତ୍ୱିକ ଅଭିମାନରେ ପଳେଇଲା, ରାଜସିକ ତାମସିକ ଅଭିମାନ ଅଛି ନା, ସାତ୍ୱିକ ଅଭିମାନ ବି ଗୋଟେ ଅଛି, ସାତ୍ୱିକ ଅଭିମାନ କଣ, ମୁଁ ସୁଖୀ, ମୁଁ ଭଲ ରହିଛି, ଭଗବାନ ଦ୍ୱାରା ମୁଁ ଭଲରେ ରହିଛି, କିନ୍ତୁ ମୁଁ ଭଲରେ ରହିଛି ଯେ ବର୍ତ୍ତମାନ ସିନା ଭଲରେ ରହିଛ, ଭଗବାନ ପାଖକୁ ନ ଯାଇପାରିବା ନେକ୍ସଟ ଲାଇଫ, ଆମେ ବହୁତ ଜିନିଷକୁ ଓଭରଲାପ୍ କରିଦଉଛେ, କଣ କୁହାଯାଏ ମାନେ ତାକୁ ଦୃଷ୍ଟିପାତ କରୁ, ଭକ୍ତ ହେଇଗଲା ପରେ ବହୁତ ଜିନିଷକୁ ଦୃଷ୍ଟିପାତ କରୁ, ଅବଶ୍ୟ ଏଗୁଡ଼ାକ ଆମର କିଛି ଦୃଷ୍ଟିପାତ କରିବା ଆବଶ୍ୟକ ନାହିଁ, ଯଦି ଆମେ ଶୁଦ୍ଧ ଭକ୍ତି ଅନୁଶୀଳନ କରୁଛେ, ମୁଁ କେମିତି ଥିଲି କଣ କରିବା ଦରକାର କଣ ନାହିଁ, କିନ୍ତୁ କମ୍ ସେ କମ୍ ସାଧକ ଅବସ୍ଥାରେ ଯଦି ଜଣେ କେହି ପ୍ରଗତି କରିବା ପାଇଁ ଚାହୁଁଛି, ସବୁବେଳେ ଆତ୍ମାନୁଶୀଳନ କରିବ, ମୋର ସମୟ କୁଆଡ଼େ ଯାଉଛି, ମୋ ଚେତନା କେମିତି ରହୁଛି, ମୋର ଭଗବାନଙ୍କ ସ୍ମରଣ କେମିତି ହବ, ମୁଁ କେମିତି ନିରନ୍ତର କୃଷ୍ଣଙ୍କୁ ଚିନ୍ତା କରିବି, ସେଟା ନିଜକୁ ନିଜେ ସେଇଟା କରିକି ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ, ସାହାଯ୍ୟ କିଏ କରିବ, ବର୍ତ୍ତମାନ କଥାଟା କାହିଁ ଚିନ୍ତା କରୁଛ, ବର୍ତ୍ତମାନ ବର୍ତ୍ତମାନ ଆମେ ଯଦି ସୁଖର ରହିଯାଇଛେ, ବୃଦ୍ଧ ବୟସରେ କଣ ହବ, ସେତେବେଳେ ଚେତନାଟା କଣ ହବ, ଚେତନାଟା କଣ ବୁଝିପାରୁଛ କି ନାହିଁ, ଚେତନାଟା କଣ ମାନେ ଚେତନାଟା କଣ, ଚେତନାଟା ଗୋଟେ ଯେମିତି ଗୋଟେ ଜାଗାରେ ଆଲୋକଟା ରଖିଛେ, ଗୋଟେ ଆଲୁଅଟା ଗୋଟେ ଜାଗାରେ ରଖିଛ, ରଖିଦବ ଢାଙ୍କିଦବ ଅଧା କଭର କରିଦବ, ଗୋଟେ ଘରେ ଦେଖୁନ ବେଳେ ବେଳେ ଘରେ ଗୋଟେ ବଲ୍ ଥିବ, ତା ଦେହରେ କାଗଜ ବାନ୍ଧିଦିଅନ୍ତି, କିନ୍ତୁ ବଲ୍ରେ କାଗଜଟା ବାନ୍ଧିଦେଲେ ତା କିରଣଟା କଣ ହଉଛି, ଚାରିଆଡ଼େ ବିଚ୍ଛୁରିତ ହେଇଯାଉଛି, ସେ ତ ବିଚ୍ଛୁରିତ ହଉଛି କି ନାହିଁ, ଲାଇଟ୍ଟାକୁ ତୁ କଭର କରିଦବ ଖେଳିଯିବ, ଚେତନା ସେଭଳି ଯୋଉ ରହିଛି ସେ ସବୁ ମନ ଇନ୍ଦ୍ରିୟ ଉପରେ ବିଚ୍ଛୁରିତ କରୁଛି, ତାର ଆଲୋକ ଆସିକି ଏ ଚେତନାଟା ଭୌତିକ ଚେତନା, ସେଥିପାଇଁ ଯେହେତୁ ଚେତନା ଉପରେ ଭୌତିକ ଆବରଣଟା ଆଗ ରହିଛି, ସେ ଭୌତିକ ଚିନ୍ତା ଗୁଡ଼ାକ ସବୁବେଳେ ଆସୁଛି, ସବୁବେଳେ ଭୌତିକ ଚିନ୍ତା, ଆଉ ସେଇଠି କୃଷ୍ଣଙ୍କୁ ରଖିବାକୁ ପଡ଼ିବ, ସେ ଆବରଣ ଉଠିବ, ସବୁ ଯେକୌଣସି କଥା ଆସିବ କୃଷ୍ଣ ଭଗବାନ କୃଷ୍ଣଙ୍କର କୃଷ୍ଣଙ୍କର ଇଚ୍ଛା ସବୁବେଳେ, ଆଉ ତାର କାରଣ କିଛି, ଆଉ ଭୌତିକ କାରଣ କିଛି ଆଉ ସେ ଖୋଜିବନି, ଚେତନ ରହିଲା, କୃଷ୍ଣ ରହିଲେ, କୃଷ୍ଣଙ୍କର ସେବା, କୃଷ୍ଣଙ୍କର ଚିନ୍ତନ, କୃଷ୍ଣଙ୍କୁ ଯୁକ୍ତ ହେଇକି ଏଇ ସ୍ତରକୁ ଆମକୁ ଯିବାକୁ ପଡେ, ନହେଲେ କେମିତି ଭଗବାନ ପାଇବା କେମିତି? ପ୍ରଭୁ ଯେଉଁ ଶବ୍ଦ ଲେଖିଲେ କୃଷ୍ଣ ଚେତନା, ଚେତନା ସ୍ତରରେ କୃଷ୍ଣ ରହିବେ, ଆଉ କେହି ରହିବେନି, ଚେତନାରେ ଆଉ କେହି ରହିବେନି, ଚେତନାରେ କୃଷ୍ଣଙ୍କ ବ୍ୟତୀତ ଯାହା ରହିଲା ମୃତ୍ୟୁ ପରେ ସେଇ ସ୍ତର ମିଳିଲା, ସେଇଟା ରିଫ୍ଲେକ୍ସନ ହବ। ତୁମର ଭଲ ସ୍ତ୍ରୀ ଥାଇପାରେ, ଭଲ ସ୍ତ୍ରୀ ତୁମ ଚେତନା ରହିଲେ ତୁମର ତୁମର ସେ ଭଲ ସ୍ତ୍ରୀ ହେଇକି, ଭଲ ପୁତ୍ର ହେଇକି, ଭଲ କନ୍ୟା ହେଇକି ସେମାନେ ଭଲ, ତୁମ ଚେତନାକୁ ଆବୃତ କରୁନାହାନ୍ତି ତ, ତୁମ ଚେତନା ଭିତରେ ଆମେ ଘୃଣା କରିବାନି କିନ୍ତୁ ଭଲ ପାଇବାନି। ଆମର ଯୋଉ ବୈଷ୍ଣବ ପ୍ରିନ୍ସିପଲ ହେଲା ଆମେ କୌଣସି ଜୀବକୁ ଘୃଣା କରିବାନି କିନ୍ତୁ କୌଣସି ଜୀବକୁ ଜୀବ ପ୍ରତି ଅତ୍ୟନ୍ତ ଆସକ୍ତି ହବନି, ଭଲ ପାଇବା ଯେମିତି ଆମେ ଯେଉଁ କୁହନ୍ତି ନା, ସେ ଆମ ଚେତନା ସ୍ତର ଭିତରେ ସେମାନଙ୍କର କାହାର ଚିତ୍ର ଯେମିତି ନ ରହୁ, କାହାର ଚିତ୍ର ନ ରହୁ, କାହାର ଚିନ୍ତା ନ ରହୁ, ବାପ ମା ଘର ଦ୍ୱାର ସ୍ତ୍ରୀ ପୁତ୍ର କନ୍ୟା, ଏଇଥିପାଇଁ ବୈଷ୍ଣବ ଧର୍ମ ହଉଛି ଶ୍ରେଷ୍ଠ। ଯେମିତି ବିଦୁର ବିଦୁରାଣୀ ଥିଲେ ଓ କୁନ୍ତୀ ଥିଲେ, ପାଣ୍ଡବ ମାନେ ଥିଲେ ମା ପୁଅ ହେ ଜନ୍ମ ଦେଇଛନ୍ତି, କିନ୍ତୁ କୁନ୍ତୀଙ୍କ ଚେତନା ଭିତରେ ପାଣ୍ଡବ ମାନଙ୍କର ଚିନ୍ତା ନଥିଲା, ଏଇଟା ମନେ ରଖିବାକୁ ପଡିବ। ଇଏ ହଉଛି ଭକ୍ତ, ଇଏ ହଉଛି ଗୃହସ୍ଥ ଜୀବନ, ଇଏ ହଉଛି ଗ୍ରସ୍ତ ଜୀବନ। ଦ୍ରୌପଦୀ ପାଞ୍ଚଟା ପତିକୁ ବିବାହ ହେଇଥିଲେ ବା ପାଞ୍ଚଟା ପତି ସ୍ୱୀକାର କରିଥିଲେ, କିନ୍ତୁ ଦ୍ରୌପଦୀଙ୍କର ଚେତନା ଭିତରେ ପାଞ୍ଚଜଣ ପତି ନଥିଲେ, କୃଷ୍ଣ ଥିଲେ, ରହୁଥିଲେ କା ପାଖରେ ପାଞ୍ଚ ପତି, ସନ୍ତାନ ଦେଇଦେଲେ, ପାଞ୍ଚ ଜଣଙ୍କୁ ପାଞ୍ଚଟା ପୁତ୍ର ଦେଇଦେଲେ, ଚେତନା ସ୍ତର ଭିତରେ ସେ ପ୍ରବେଶ କରିପାରିବେ। କୃଷ୍ଣ କମ୍ପଟ ଟପିକ, ସେ ବିବାହ ହେଇଥିଲେ କି ନାହିଁ, ପାଞ୍ଚ ଜଣ ପତି ହ୍ୟାଣ୍ଡେଲ କରୁଥିଲେ, ପାଞ୍ଚ ଜଣଙ୍କର ପାଞ୍ଚଟା ସ୍ୱଭାବ, ପାଞ୍ଚ ଜଣଙ୍କୁ ବି ପୁତ୍ର ଦେଇଥିଲେ, ଜୀବନରେ କେତେ ସୁଖ ଦୁଃଖ ଭୋଗିଥିଲେ, ତାଙ୍କ ଚେତନା ଭିତରେ କୃଷ୍ଣ ହେଇଥିଲେ, ସେଥିପାଇଁ ଭଗବାନ ବାରମ୍ବାର ତାଙ୍କ ପାଖକୁ ଆସିଥିଲେ। ଇ କୃଷ୍ଣ ଚେତନା ଯୋଉ ଶବ୍ଦ ନା ବହୁତ ଇଏ, ଆକୁ ବୁଝିବି ହବ, ଯେତେବେଳେ ସେ ଲେବୁଲକୁ ଜଣେ ଯିବ ସେ ବୁଝିବ, ଚବିଶ ଘଣ୍ଟା କେମିତି କୃଷ୍ଣ କଥାଟା ଗୋଟେ ଚିନ୍ତା କରିବ, ଆଉ କୁଆଡେ ବୁଲିବାକୁ ଯିବିନି, କିଛି ଖାଇବାକୁ ଯିବିନି, କୁଆଡେ ଗୋଟେ ମଜା କରିବାକୁ ଯିବାର ନାହିଁ, କିଛି କୁଆଡେ କରିବାର ନାହିଁ, ସବୁବେଳେ କ'ଣ ଖାଲି କୃଷ୍ଣଙ୍କୁ ଚିନ୍ତା କରିବା, କିଛି ଗୋଟେ ଅଲଗା କିଛି କରିବି, ହଁ ଏଟା ସରିଗଲା ସରିଗଲା, ତାପରେ ଜପ ସରିଲା, ଠାକୁର ପୂଜା ସରିଲା, ତାପରେ ଆମେ ଅଲଗା କିଛି ଗୋଟେ କରିବା, ଟିଭି ଦେଖିବା କି ମୋବାଇଲ ଦେଖିବା କି କ'ଣ, ଚବିଶ ଘଣ୍ଟା କୃଷ୍ଣ ଉପରେ ଗୋଟେ ଚିନ୍ତା କରିବ, ଆଉ କିଛି ନାହିଁ, କୁଆଡେ ବୁଲିବୁନୁ, କିଛି କରିବୁନୁ, କୁଆଡେ ଯିବୁନୁ, ପାଗଳ ହେଇଯିବ ନା, ଜଣେ ବୌଦ୍ଧ ଚେତନା ଲୋକ ସେ କ'ଣ ବାହ୍ୟ ହେଇଯିବ ନା, କ'ଣ ସବୁଦିନ ଏଇ ଠାକୁରଙ୍କୁ ପୂଜା କରିବି, ଜପ କରିବି, ଇଏ ସବୁଦିନ କରିବି, ସେମାନେ କ'ଣ କରନ୍ତି, ଟିକେ କରିଦେଲେ ଗୋଟେ ରୁଟିନ୍, ସରି ତାଙ୍କର ହାପଜେଡ୍ ଲାଇଫ୍ କରିଦେଲେ, ପଳେଇଲେ କୁଆଡ଼େ, ଏଣେ ବୁଲିବା ସେଣେ ବୁଲିବା ଜାଣିବା, ଏଇ କୃଷ୍ଣ ଚେତନା ନୁହେଁ, ଚେତନାରେ କୃଷ୍ଣ ରହିବେ ବା, ଆଉ କୃଷ୍ଣ ଚେତନା ରହିଗଲେ ତାଙ୍କୁ ଭଲ ପାଇବା ସମ୍ପୂର୍ଣ୍ଣ, ତ ତାଙ୍କ ପ୍ରତି ପ୍ରେମ ରହିବା ଦରକାର, ନହେଲେ ସେ ତୁମ ଚେତନା ଭିତରେ ରହିବେନି, ତ ଯାହାକୁ ଭଲ ପାଉଛ ଦେଖ ତମ ହୃଦୟ ଭିତରେ ସେଇଟା ଆସି ରହିବ, କ'ଣ କରୁଛ ଗୋଟେ ଜିନିଷ ନାହିଁ, ତୁମେ ଯାହାକୁ ଭଲ ପାଇଛ ସେଇଟା ହୃଦୟ ଭିତରେ ରହିଛି, ବାହ୍ୟ କେଳେ ତୁମ ହାତ ଗୋଡ଼ ଗୁଡା କାମ କରୁଛି, ହାତ ଗୋଡ଼ ଗୁଡା ଖାଲି କାମ କରୁଛି, କିନ୍ତୁ ଭିତରେ ଯାହାକୁ ଭଲ ପାଇଛ ସେ ହୃଦୟ ଭିତରେ ଅଛି, ତା ସିଆଡ଼େ ପାଇଁ ମନ ରହିଛି, ସିଆଡ଼େ ସବୁ ପଳେଇଛି, ତୁମେ ଖାଲି ବାହାରେ ଖାଲି ବେକାର କାମଦାମ ଗୁଡ଼ା କରୁଛ, ସେଇଟା କୃଷ୍ଣଙ୍କୁ ଯଦି ଭଲ ନ ପାଇଲେ ଆମେ ଯାହା ସବୁ ଗୁଡ଼ା କରୁଛେ କ'ଣ ହେଲା, ସବୁ ବାହ୍ୟ ଟ୍ରେନିଂ ନା, ଏଇଟା ସବୁ କୃଷ୍ଣ ଚେତନଟା କ'ଣ, ଭଗବାନଙ୍କ ଯୋଉ ଭଗବାନ ବିଗ୍ରହ ରଖି ସେବା କରିବା, କେମିତି ଚବିଶ ଘଣ୍ଟା ଆମେ କୃଷ୍ଣଙ୍କୁ ସବେଇ ମନ କୃଷ୍ଣ ପଦାରବିନ୍ଦ, ଚବିଶ ଘଣ୍ଟା ସବୁ କାମ ସବୁବେଳେ, ସକାଳୁ ଉଠିଲା ମାନେ କୃଷ୍ଣ ଦର୍ଶନ କରିବି, ଭଗବାନ ଦର୍ଶନ କରିବି, ଆରତୀ କରିବି, ସଲା ଜପ କରିବି, ଭଗବାନ ସେବା କରିବି, ପୁଣି ସଧ୍ୟାୟ କରିବି, ଚବିଶ ଘଣ୍ଟା ମାନେ ଏତେ ଏନଗେଜମେଣ୍ଟ ପରେ ଗୋଟେ ଚେତନା ସ୍ତରରେ ବି ବିକଶିତ ହେଇପାରୁନି, ଚିନ୍ତା କର କେତେ ଜନ୍ମର ମହିଳା ଅଛି, କିନ୍ତୁ ଆମର ଏଇ ଚେଷ୍ଟା ଲାଗିକି ରହିବ, ଯଦି ସାଧୁଗୁରୁ କୃପା କରିଦେବେ ଜଣେ ଗୋଟିଏ ଜନ୍ମର କ'ଣ, ଗୋଟେ କ୍ଷଣରେ ବି ପ୍ରଭୁ ଯଦି ଚାହିଁବେ ତାକୁ ନେଇ ପଳେଇବେ, କେତେ ଜନ୍ମର ତୁମେ ଚିନ୍ତା କର, ଦେହ ପୁଣି ଦେହଟା ରହିଛି ନା, ଦେହର ରୋଗ ଅଛି, ମାନ ଅଛି, ଅଭିମାନ ଅଛି, ଶୋକ ଅଛି, ଭୟ ଅଛି, ଏଗୁଡ଼ା ବି ରହିଲା, ପଡ଼ିଥିଲା ନା ଦ୍ରୌପଦୀଙ୍କର କଥା, କୁନ୍ତୀଙ୍କର କଥା ତୁମେ ଚିନ୍ତା କରନା, କେତେ ମାନେ ମାନେ ପ୍ରଥମରୁ ବିଧବା, ଅଳ୍ପ ଦିନ ବିଧବା ନା, ଆଉ ଶିଶୁମାନେ ଛୋଟ ଛୋଟ ଅଛନ୍ତି, ପାଞ୍ଚଟା ପୁଅ ବିଧବା, ମାର କଣ ଯୋଉଟା ଯୋଉମାନେ ମା ଯୋଉ ବିଶେଷ କରି ବିଧବା ଯୋଉମାନେ ମା ମାନେ ସେମାନଙ୍କର କାହା ଚିନ୍ତା ବେଶୀ ତାଙ୍କର ବେଶୀ ପୁଅ ସ୍ୱାମୀ ଚାଲିଗଲେ ନା ସ୍ୱାମୀ ଚାଲିଲା ମାନେ ତାର ଆସକ୍ତି କାହା କତିକି ପୁଅ କତିକି ପଳେଇ ଆସିବ ଝିଅ କତିକି ପଳେଇ ଆସିବ ଜୀବନରେ ଆସକ୍ତି ଅଛି ନା ସେ କୁଆଡେ ଗୋଟେ ଟ୍ରାନ୍ସଫର ହେଇଯିବ ଏଟା ଭଗବାନ ଗୋଟେ ବିଚିତ୍ର ଏ ସ୍ୱରଟା କଣ ସେ ଲେଖିଲେ ଅବିଦ୍ୟା ଜାଲ ଏମିତି ଫସେଇ ଦେଇଛି ଭୋଗ ସେ କିଛି ବୁଝି ପାରିବନି ଖାଲି ଭଗବାନ ଟିକେ ଜ୍ଞାନ ଦେଇଛି ବୋଲି ମୁଣ୍ଡକୁ ବସୁଛନ୍ତି ପଶିବନି ତମ ମୁଣ୍ଡରେ କିଛି ଶରୀର ଅବିଦ୍ୟା ଜାଲ ଗୋଟେ ଅବିଦ୍ୟାରେ ଜାଲ ସ୍ୱାମୀ ସ୍ତ୍ରୀ ପୂର୍ବରୁ ମନେକର ଗୋଟେ ପୁଅଟେ ଝଡ଼େ ସେ ବିବାହ ହେଇନଥିବ ପୂର୍ବରୁ ସେ କେତେ କଣ କଥା ଭାଷା ହେଇ ଘଣ୍ଟା ଘଣ୍ଟା ହସ ଖୁସି ଆମେ ବାହା ସରିଲା ବିବାହ ହେଇଯିବେ ବିବାହ ହେଇଗଲେ ଗୋଟେ ସନ୍ତାନ ହେଇଗଲା ଯେ ତାଙ୍କର ଦେହ ଆସକ୍ତି କମିବ ସାଙ୍ଗେ ସାଙ୍ଗେ ସେ ଆସକ୍ତିର ବଢିଯିବ କାହା ପ୍ରତି ସନ୍ତାନ ପ୍ରତି ସେଇ ଜାଲ ଭିତରେ ରହିଛି ଆସକ୍ତିର ମୁକ୍ତି ନାହିଁ ଆସକ୍ତିର ଅଲଗାଟେ ଚାଲିଗଲା ତାର ପୁଅଟା ହେଇଗଲ ନା ମୋ ପୁଅଟା କେମିତି ପାଠ ପଢିବ କିନ୍ତୁ ଭଲ ଭଲ ମଣିଷ ସେ ଆସକ୍ତି ଟର୍ନ କଲା ସିଆଡ଼େ ଏଣେ ଇଏ ଆସକ୍ତି କୁଆଡ଼େ ଗଲା କେମିତି ଟଙ୍କା କମେଇ ଆଣିବାକୁ ପଡିବ ମୋ ପୁଅଟାକୁ ମଣିଷ କରିବାକୁ ପଡିବ ଏହାର ଆସକ୍ତି ଧନ ପ୍ରତି ଗଲା ସ୍ତ୍ରୀର ଆସକ୍ତି ଗଲା ସନ୍ତାନ ପ୍ରତି ପୁଣି ସେ ଚାକିରି ବାକିରି ଗୋଟେ ପାଇଯିବ ପୁଣି ଗୋଟେ ବୋଉ ଆସିଗଲା ପୁଣି ପୁତ୍ର ସନ୍ତାନ ନାତି ହେଲା ଆସକ୍ତିରେ କୁଆଡ଼େ କୁଆଡ଼େ ହେଲେ ବୁଲୁଛି ଜୀବନ ସବୁ ଚେତନା ସ୍ତରଟାକୁ ସବୁବେଳେ ଭୌତିକ ଆବରଣ କରିକି ରଖି ତାକୁ କୁଆଡେ ହେଲେ ଘୁରେଇବ ଖାଲି ଘୁରେଇବ ଖାଲି ଘୁରେଇବ ନଟ୍ ଭଳି ଲାଗିକି ରହିଛି ସେ ଉଦାହରଣ ଗୋଟେ ଦଉନଥିଲି ସେ ସେଇ ଜିଲ୍ପି 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 ନା କଣ କୁହନ୍ତି ତାକୁ ଜିଲାପି କଣ ନା ତ ଛାଣନ୍ତି ଦେଖିଛ ନା ଗୁଲେ 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 କରି ଛାଣନ୍ତି ସେ ଯେଉଁଭଳିଆ ସେସବୁ କରିକି ତା ଦେହରେ ଲଗେଇ ଦେଇଥିବ ଖୋଲିବ ସେଭଳିଆ ଏଇ ଏଇ ଆସକ୍ତି ଭୌତିକ ଚକ୍ର ଭିତରେ ଯିବ ପଡ଼ିଛି ପୁରା ଘୁରି 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 ଘୁରୁଛି ସେ ତା ଖାଲି ଚକ୍ର ସେଥିପାଇଁ ସବୁବେଳେ କୁହେ ଚକ୍ର ଜନ୍ମ ମୃତ୍ୟୁ ଚକ୍ର ସଂସାର ଚକ୍ର କାଳ ଚକ୍ର ସବୁ ଚକ୍ର ଲାଗୁଛି ନା କଣ ଲାଗୁଛି ଦେଖ ପ୍ରତି ଜାଗାରେ ଚକ୍ର ଲାଗୁଛି ଖାଲି ଘୁରୁଛି ଯିବ କଣ ସିଏ କୋଉଠୁ ଆସିଛି କଣ ହବ କଣ ପଡ଼ିଲେ ମୋର ବାପ ମୋର ମା ଇଏ ମୋର ଭାଇ ଇଏ ମୋର ବନ୍ଧୁ କଣ ଜୀବକୁ କେମିତି ଭଗବାନ ପକେଇ ଦେଇଛନ୍ତି ସିଏ କାହାକୁ ଚିହ୍ନେ ସିଏ ପୂର୍ବରୁ କିଛି ନଥିଲା ଗୋଟେ ଦେହଟା ଧର ନେଲା କହିଲା ଇମୋ ମା ଜନ୍ମ ହେଇଛି ଆଉ ଦେହ ସମ୍ବନ୍ଧରେ ପଡି ପଡି ପଡିବେ ଅନାହାତି କାଳରେ ସେ ଚେତନା ସ୍ତରଟାକୁ ସବୁ ବିକଶିତ କରିବାକୁ ପଡିବ ତ ନିଜେ ସାହାଯ୍ୟ କରିବାକୁ ପଡିବ କିନ୍ତୁ ଏ ଭକ୍ତି ଜୀବନର ଯୋଉ ଶ୍ରେଷ୍ଠ ଜିନିଷ ରହିଛି ଏ ଭଗବତ ସେବା କରିକି କେମିତି ମନ ଭିତରୁ ଏଇ ମନମନା ଭାବ ସବୁ ଜିନିଷକୁ ବାହାର କରିବାକୁ ପଡିବ ମନରେ ଯେମିତି ଆଉ କେହି ନ ରୁହନ୍ତୁ ମନରେ ଆଉ କୌଣସି ଚିନ୍ତା ନ ରହୁ ଶରୀର ଆସକ୍ତି ମୋର ନ ରହୁ ସୁଖ ଦୁଃଖ ଚିନ୍ତା ନ ରହୁ ଭବିଷ୍ୟତ ଚିନ୍ତା ନ ରହୁ କେବଳ କୃଷ୍ଣ ଗୁରୁ ଆଉ କୃଷ୍ଣ ସବୁବେଳେ ନାମ ନାମଙ୍କର ସ୍ମରଣ ନାମଙ୍କର କୀର୍ତ୍ତନ ଭଗବାନଙ୍କର ସେବା ମନ ଭିତରେ କେମିତି କୃଷ୍ଣଙ୍କର କୃଷ୍ଣ ପାଇଁ କଣ କରିବି କୃଷ୍ଣଙ୍କ ପାଇଁ କଣ ସେବା ହବ କୃଷ୍ଣ ମୋର ଜପ ସରିଲା କଣ କରିବି କେବଳ କୃଷ୍ଣ ସେବା ଏଇଟା ହଉଛି 24 ଆୱାର ଏଇଟା ହେଲେ ଚେତନା ସ୍ତର ଉପରେ ପ୍ରଭାବ କୃଷ୍ଣ ଚେତନା ହବ ସେଥିପାଇଁ ଯୋଉଟା କହିବା ଆଜ୍ଞା ମୋର ଗୃହସ୍ଥ ଜୀବନର ହଉନି ବ୍ରହ୍ମଚାରୀ ଜୀବନର ଦେଖ ଜୀବନ ପ୍ରତ୍ୟେକ ଜୀବନରେ କିଛି ଦାୟିତ୍ୱ ରହିଛି ବ୍ରହ୍ମଚାରୀ ଜୀବନରେ କିଛି ଦାୟିତ୍ୱ ରହିଛି ବ୍ରହ୍ମଚାରୀ ଜୀବନରେ ଫେସିଲିଟିସ୍ ବି ଅଛି ବହୁତ ସୁବିଧା ରହିଛି ସାଧୁ ଜୀବନ ବୈରାଗୀ ଜୀବନ ବହୁତ ସୁବିଧା ଗୋଟେ ବଡ ଜିନିଷ ହେଲା ତୁମର ଆସକ୍ତି ଦେହ ଦୈହିକ ଆସକ୍ତିଟା ନାହିଁ ଯଦି ତୁମେ ରିଲେସନ୍ ରଖିନ ପିତା ମାତା କାହା ସହିତ ରିଲେସନ୍ ତୁମ ଦୈହିକ ଆସକ୍ତିଟା ଏଇଟା ଗୋଟେ ବନ୍ଦ କରିଦେଲ ଖାଲି ଯା ଗୋଟେ ମାନସିକ ଗୋଟେ ଆସକ୍ତି ଗୋଟେ ଆସେ ସେଇଟାକୁ କାଟିବା ପାଇଁ ସାଧାରଣ କଲେ କଟିଯିବ ଭଗବାନ କୃପାର ସେଠି କଣ ହବ ଦିଟା ଆସକ୍ତି ଦୈହିକ ଆସକ୍ତି କାରଣ ସ୍ତ୍ରୀ ପାଖରେ ରହିବ ପିଲା ପାଖରେ ରହିବ ଛୁଆ ପାଖରେ ତାଙ୍କୁ ମଣିଷ କରିବ ସେ ଆସକ୍ତି ଗୋଟେ ରହିଲା ସେମାନଙ୍କର ସୁଖ ଦୁଃଖ ହେଲେ ତୋର ମାନସିକ ଆସକ୍ତି ତୁମେ ଭାବନି ଯେ ଯେ ବୃଦ୍ଧ ହେଇଯାଉଛି ସେ ପିଲା ଛୁଆକୁ ଭୁଲି ଯାଉଛି ହବନି ଯୋଉ ଚେତନା କଥା କୁନ୍ତିଙ୍କ ବିଷୟରେ କେତେ ଜଣେ ମାଙ୍କର କେମିତିକା ତାର ବିଚାର ସବୁବେଳେ ତାଙ୍କର କାହାର ଆସକ୍ତି ପିଲା ପ୍ରତି ଶାଶୁ ପ୍ରତି ବୋଉ ପ୍ରତି ପୁଅ ପ୍ରତି ତାଙ୍କ ଚେତନାସ୍ତରରେ କେବଳ ଜଣେ ବୃଦ୍ଧ ମା ବିଧବା ମାଆର ସବୁବେଳେ ଚେତନାସ୍ତରରେ ପରିବାରଟା ଥିବ, ମୋ ଛୁଆଟା ଖାଇଲାନି, ମୋ ଝିଅଟା ଏମିତି ହେଇଗଲା, ମୋ ଝିଅ କତିଟା ପଠେଇଲାନି, ସବୁବେଳେ ବଟର 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 ହଉଥିବ, ବିଚିତ୍ର ଏ ସଂସାର, ସିଏ ଆସି ମୃତ୍ୟୁ ଦ୍ୱାରା ପଡ଼ିବନି, ମୋ ଝିଅ କତିଟା ପଠେଇଲୁନି, ମୋର ଝିଅ ଯେ ତୁ ମରିବୁ ଆଉ କେତେ ଦିନ ଗଲେ, ତୁ ଜମଦ୍ୱାରକୁ ଯିବୁ, ଟିକେ ଭଗବାନ ଡାକ ଟିକେ ଯିବି, ଅନୁଦିତ ବିବେକ, ବିବେକ ତ କିଛି ନାହିଁ, ଗୋଟେ ପଶୁ ଯାହା ସେୟା ମନୁଷ୍ୟ ତ କିଛି ଯାହା ବୁଝିପାରୁନି ଆଉ, ଭାବି ଦେଖ ତୁମେ କଣ ସେ ମୋ ଝିଅ ମୋ ବୋହୁ, ତୋ ଆଗରୁ ବା ତୋ ସ୍ୱାମୀ ହାତ ଧରୁଥିଲୁ ଚାଲିଗଲାଣି, ଯାହାକୁ ଧରିକି କାନ୍ତ ବୋଲି କହୁଥିଲୁ ସେ ଚାଲିଗଲେଣି, ତୋର ବି ବେଳ ପୁଣି ଆସିଗଲାଣି, କିନ୍ତୁ ଜୀବନ ଆସିବ କିନ୍ତୁ କୁନ୍ତି ଦେଖ ତାଙ୍କ ଚେତନାସ୍ତର ଭିତରେ କେହି ରହୁନଥିଲେ, କେହି ପଶିପାରିଲେନି, କେହି କୌଣସି ପାଣ୍ଡବ, ସବୁଠୁ ବଡ ପ୍ରିୟ ପାଣ୍ଡବ କିଏ ଅର୍ଜୁନ ଧନଞ୍ଜୟ ନା, ଭଗବାନଙ୍କର ପ୍ରିୟ, କିନ୍ତୁ ତାଙ୍କୁ ବି ହୃଦୟ ଭିତରେ ରଖିଲେନି, କୃଷ୍ଣ କେବଳ ରହିଲେ, ସେଦିନ ସେ କହିଲେ ନା ତୋଇମା ଅନନ୍ୟ ବିଷୟ ଆମତି, ଅନନ୍ୟ ବିଷୟ ଆମତି ମୋର ତୁମ ପ୍ରତିର, ଅନନ୍ୟ ବିଷୟ ଆମତି, ଆଉ କାହା ପ୍ରତି ମୋର ମତି ନଯାଉ, ତା ଅର୍ଥ ନୁହେଁ ଯେ ସେ ଭକ୍ତକୁ ଘୃଣା କରୁଥିଲେ, ତା ଅର୍ଥ ଏହା ନୁହେଁ, କୃଷ୍ଣଙ୍କ ପ୍ରତି ଜଣଙ୍କର ଅନନ୍ୟ ମତି ହେଇଗଲା ତାଙ୍କୁ ବୈଷ୍ଣମାନଙ୍କ ପ୍ରତି ବି ହବ, ସେ ପୁତ୍ର ଭାବରେ ଚାହୁଁନଥିଲେ, ସେ ଭକ୍ତ ଭାବରେ ଚାହୁଁଥିଲେ, କାହା ପ୍ରତି ତାଙ୍କର ଆସକ୍ତି ନଥିଲା, ଏହି ହେଲା ଭକ୍ତର ଆତ୍ମାନୁଶୀଳନ କରି କୃଷ୍ଣ ଅନୁଶୀଳନ କରି ଚବିଶ ଘଣ୍ଟା କୃଷ୍ଣଙ୍କ ହୃଦୟ ଭିତରେ ରଖି ରଖି ସେ ଏ ଅବସ୍ଥାକୁ ଯାଏ, ଏଟାକୁ କୃଷ୍ଣ ଚେତନା କୁହାଯାଏ, ପୂର୍ଣ୍ଣ କୃଷ୍ଣ ଚେତନାଶୀଳ, ଚେତନାଟା କେବଳ କୃଷ୍ଣ ହିଁ ଅଛନ୍ତି, ଏ ହେଇଥିଲା ବ୍ରଜବାସୀ, ବ୍ରଜବାସୀମାନଙ୍କର ଘର ନଥିଲା କି, ତାଙ୍କର କେଉଁ ଘର ରାଜବିଷ୍ଟ କରିଥିଲା, ବ୍ରଜବାସୀମାନେ ତାହେଲେ ଥିବେ କୃଷ୍ଣଙ୍କ ସମୟରେ କେଉଁ ଘର ଥିବ, ନଡ଼ା ଛପର ଘର ଥିବ ନା ଆଉ କଣ ଥିବ, ନଡ଼ା ଛପର ଘର ଥିବ, ଚାଷ କରୁଥିବେ କି ନାହିଁ, ଗାଈ ରଖିଥିବେ କି ନାହିଁ, ଘର ଦ୍ୱାରା କାମ କରୁଥିବେ କି ନାହିଁ, ସବୁ କାମ କରୁଥିଲେ, କିନ୍ତୁ ତାଙ୍କ ପାଇଁ ସେଗୁଡ଼ା କିଛି ଇମ୍ପୋର୍ଟାଣ୍ଟ ନଥିଲା, ତାଙ୍କ ପାଇଁ ସେଗୁଡ଼ା କିଛି ବଡ଼ ଗୁରୁତ୍ୱ ନୁହଁ, କେବଳ କୃଷ୍ଣ ସରଳ ଥିଲେ, ବର୍ତ୍ତମାନ ତ ଜୀବନ ବହୁତ ଜଟିଳ ହେଇଗଲାଣି, ବର୍ତ୍ତମାନ କିଏ ଜଣେ ସଂସାର ବି ଗଲା, ତାକୁ ଟଙ୍କା ରୋଜଗାର କରିବ, ତାକୁ ସ୍ତ୍ରୀ ଛୁଆ ପିଲା କ'ଣ, ପିଲାଟା ପାଠ ପଢିବ କି ନାହିଁ, ତା ଦାୟିତ୍ୱ ଅଛି କିଛି, ସେ ରେସ୍ପନ୍ସିବଲ୍ ନେଇ ନେଇନି ତାର ଶାଶୁକୁ, ତାର ତାର ଯୋଉଟା ଯେଉଁଟା ମୁଖ୍ୟ ଦାୟିତ୍ୱ ସେଇଟା ସେ ଭୁଲିଯିବ, ଏତେ ଜୀବନ ଜଟିଳ ହେଇଗଲାଣି, ସେଥିପାଇଁ ପ୍ରଭୁପାଦ ସବୁବେଳେ ଚାହୁଁଥିଲେ, ପ୍ରଭୁପାଦ ଯେତେବେଳେ ଥିଲେ ବିଦେଶରେ କାହାକୁ ଛାଡ଼ନ୍ତିନି, କାହାକୁ ଛାଡ଼ନ୍ତି କାମ କରିବା ମନ୍ଦିରରୁ, ସେ ଫାର୍ମିଂ ପ୍ରୋଜେକ୍ଟ ଶହ ଶହ ଏକର ଯେତେ ବିଦେଶରେ ପ୍ରଭୁପାଦ ସବୁ ସେଣ୍ଟର କରିଛନ୍ତି, କେବଳ ସିଟିରେ ଗୋଟେ ଦିନ ଜାଗାକୁ ଛାଡ଼ିକି ସବୁଆଡେ, ଯେମିତି ୱେଷ୍ଟ ଭର୍ଜିନିଆ ସବୁଆଡେ, ଲଣ୍ଡନ ଲ ସେ ଆମର ମ୍ୟାନର ସବୁ 150-200 ଏକର ଜାଗା ନେଇଛନ୍ତି, ଏଇଠି ସବୁ ଖଟ, ଏଇଠି ଖାଅ, ଏଇଠି ଭଗବାନଙ୍କ ସେବା କର, ବାହାରକୁ ଯାଅନି, କାରଣ ତୁମେ କେବେ କୃଷ୍ଣଙ୍କୁ ସ୍ମରଣ 24 ଘଣ୍ଟା କରିପାରିବ ନାହିଁ, କେବେ କରିପାରିବ, ମାୟାକୁ ଚିନ୍ତା କରିବ, ବାହାରକୁ ଗଲା ମାନେ ଖସିଲା ମାନେ ତ ଖସିଲା ଆଉ ଛାଡ଼ୁନଥିଲେ, ବର୍ତ୍ତମାନ ତ ଆହୁରି ବଦଳି ଗଲା ନା, ଆହୁରି 30 ବର୍ଷ ଆଡ଼ଭାନ୍ସ ହେଇଗଲାଣି, ବର୍ତ୍ତମାନ ଟଙ୍କାର ମୂଲ୍ୟ କିଛି ନାହିଁ, ଲୋକ ଖଟିଲେ ଖାଇବେ, ପିଲା ଛୁଆକୁ ଚାକିରି କରିବେ, ବାହାରକୁ ଗଲେ କାମ କଲେ, କିନ୍ତୁ ପ୍ରବୋଧନ ଦେହରେ ସବୁଆଡେ ସୁଯୋଗ ରହିଛି, ଆଉ ସବୁଆଡେ ସେଣ୍ଟର ଖୋଲିଲେଣି, ଭକ୍ତ ହେଲେଣି, କିନ୍ତୁ ନିଜକୁ ଆତ୍ମାନୁଶୀଳନ କରି ଆମର ଚିନ୍ତନଟାକୁ ବଢ଼ିବାକୁ ପଡିବ, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରି କେମିତି ମୋର ବିବେକ ଉଦୟ ହବ, ମୁଁ କେମିତି ମୁଁ ନିଜକୁ ଶୁଦ୍ଧ କରିବି, କେମିତି 24 ଘଣ୍ଟା କୃଷ୍ଣଙ୍କୁ ମୁଁ ଚିନ୍ତା କରିବି, ବାହାର କଥା କିଛି ଶୁଣନି, କିଏ କ'ଣ କହିକି ତୁମକୁ ବଡ଼ କରିଦେବ, ଆଜି ଯିଏ ବଡ଼ କରୁଛି ସେ କାଲି ସାନ କରିଦେବ, ତୁମେ ତାଙ୍କ କଥାରେ ଭାସିଥିଲେ ତୁମେ ସର୍ବନାଶ ହେଇଛ, ତୁମେ ନିଜକୁ ନିଜେ ଜାଣ ତୁମେ କେସ୍, ଆଉ ନିଜକୁ ନିଜେ ସାହାଯ୍ୟ କର, ନିଜକୁ ନିଜେ ତୁମେ ତର୍ଜମା କର, ମୁଁ ହଉଛି ଏଇଭଳି ଟାଇପ୍ର ବ୍ୟକ୍ତି, ମୁଁ କ'ଣ ଭଗବାନଙ୍କୁ ପାଇପାରିବି, ମୋର ସ୍ୱଭାବ ଏଇଆ, ମୁଁ ଏତେ ଗୁରୁକୃଷ୍ଣଙ୍କୁ ଖୁସି କରିପାରିବି, ମୁଁ କ'ଣ କରିବା ଦରକାର, ମୋତେ ସେ ଅସହାୟ କି ଭଗବାନଙ୍କୁ ପ୍ରାର୍ଥନା କରିବ, ସେ ପ୍ରାର୍ଥନାଟା ଭଗବାନ ଶୁଣନ୍ତି, କିଏ କେତେ ମାଳା ଜପ କରୁଛ ହେଲା ବଡ଼ ଜିନିଷ ନାହିଁ, ତୁମେ କେତେ ମାଳା ଜପ କରୁଛ, କେଉଁ ଭାବନାରେ ଜପ କରୁଛ, ସେଟା କୃଷ୍ଣ ଜାଣିଛ, ତୁମ ଭାବନାଟା କ'ଣ ରହିଛି ସେଟାକୁ କୃଷ୍ଣ ଧରୁଛନ୍ତି, ଇଣ୍ଟରନାଲ ମୁଡ଼ଟା କ'ଣ କୃଷ୍ଣ ଜାଣନ୍ତି, ସେଟାକୁ ତିଆରି କରିବାକୁ ପଡ଼େ, ବ୍ରଜବାସୀମାନଙ୍କର ଯୋଉ କଥାରେ ଆମେ ଟିକେ ଆସିଥିଲେ, ଭଗବାନ କୃଷ୍ଣ ଜାଣନ୍ତି, ସମସ୍ତେ ପ୍ରୀତିରେ ପରିକ୍ରମା କରୁଛନ୍ତି, ଭଗବାନଙ୍କୁ ଏ ପ୍ରଣାମ, ସମସ୍ତେ ପ୍ରଣାମ କଲେ, ଆତ୍ମନାତ୍ମନ ଭଗବାନ ନିଜେ ପ୍ରଣାମ କଲେ ଏବଂ ସମସ୍ତ ବ୍ରଜବାସୀମାନେ କହିଲେ ତୁମେ ଗୋବର୍ଦ୍ଧନଙ୍କୁ ପ୍ରଣାମ କର, ସମସ୍ତେ ପ୍ରଣାମ କଲେ ଏବଂ ଭଗବାନ କହିଲେ ଯଦି ଯେମାନେ ଗୋବର୍ଦ୍ଧନକୁ ଅବମାନନା କରିବେ ଗୋବର୍ଦ୍ଧନ ସେମାନଙ୍କୁ ସର୍ପ ରୂପ ଧରି ଦଂଶନ କରିବେ, ଭଗବାନ ନିଜେ କହିଦେଲେ ପର୍ବତ ଜ୍ଞାନ କେବେ ତୁମେ କରିବ ନା ଗୋବର୍ଦ୍ଧନକୁ। ଏହାର ପରେ ସୁଖଦେବ ଗୋସ୍ୱାମୀ ଅଧ୍ୟାୟକୁ ସମାପନ କରୁଛନ୍ତି। ବାସୁଦେବ ପ୍ରଚୋଦିତ ଯଥା ବିଧାୟତେ ଗୋପା ସହ କୃଷ୍ଣ ବ୍ରଜମ ଜଜୁ। ଜନ ଈଶ୍ୱର ମୀମାଂସା ଯତ୍ ନିରୀଶ୍ୱର ମୀମାଂସା ସାଂଖ୍ୟ ଉକ୍ତି ଇନ୍ଦ୍ରମଖ ଭଗ୍ନାର୍ଥମ ନତୁ ତେ ସମ୍ମତ ଇତି ସତାମ ଯଥା ହଉ ଶ୍ରୀ ସ୍ୱାମୀ ଚରଣ ଚକ୍ରପଦରେ ଲେଖିଲେ। ପ୍ରଥମେ ଶ୍ଳୋକର ଅର୍ଥ ହଉଛି ଇତି ଆଦ୍ରି ଗୋ ଦ୍ୱିଜା ମଖମ ବାସୁଦେବ ପ୍ରଚୋଦିତମ। ଇତି ଆଦ୍ରି, ଆଦ୍ରି ମାନେ ପର୍ବତ, ଗୋ ଗାଭୀ, ଆଉ ଦ୍ୱିଜ ବ୍ରାହ୍ମଣ, ଗୋବର୍ଦ୍ଧନ ପୂଜା ତିନି ଜଣଙ୍କର ପୂଜା, କାର କାର ପୂଜା, ବ୍ରାହ୍ମଣ ବା ସତ ଭକ୍ତର, ଗାଭୀର, ଗୋବର୍ଦ୍ଧନ ପର୍ବତର। ବାସୁଦେବ ପ୍ରଚୋଦିତ, ବାସୁଦେବଙ୍କର ଦ୍ୱାରା ପ୍ରେରିତ ହେଇ ବ୍ରଜବାସୀମାନେ ପୂଜା କଲେ। ଯଥା ବିଧାୟତେ ଗୋପା ସହ କୃଷ୍ଣ, ଯଥା ବିଧାୟତେ ଗୋପା ସହ କୃଷ୍ଣ ବ୍ରଜମ ଜଜୁ, ଯଥାଯଥ ଭାବରେ ସେମାନେ ଏଭଳି ପୂଜା କରି କୃଷ୍ଣଙ୍କର ମତ ହିସାବରେ ବା କୃଷ୍ଣଙ୍କର ଅନୁମୋଦନ କ୍ରମେ ସେମାନେ ବ୍ରଜକୁ ଫେରିଲେ। କେଉଁମାନେ? ସମସ୍ତେ କୃଷ୍ଣଙ୍କ ସହିତ ବ୍ରଜବାସୀମାନେ ସମସ୍ତେ ଫେରିଲେ। ଏଠି ଚକ୍ରବର୍ତ୍ତୀ ଲେଖିଲେ ୟତ୍ ନିରୀଶ୍ୱର ମୀମାଂସାୟୋ ଉକ୍ତି ତତ୍ ଇନ୍ଦ୍ରମକ୍ଷ ଭଗ୍ନାର୍ଥମ ନତ୍ତେ ସମ୍ମତ ଇତି ସତାମ ଇତି ସ୍ୱାମୀ ଚରଣ। ସିଦ୍ଧର ସ୍ୱାମୀ ଏଠି କହିଲେ, ତାଙ୍କ ମତ ଦେଇଛନ୍ତି, ଏ ଅଧ୍ୟାୟରେ ଯୋଉ ନାସ୍ତିକ ସାଂଖ୍ୟ ଯୋଗକୁ ଆଶ୍ରୟ କଲେ କିଏ? କୃଷ୍ଣ। ଲୋକମାନେ ସାଙ୍ଗେ କହିଦେବେ ନା କୃଷ୍ଣ ତ ଏଟା କହିଛନ୍ତି, ଇନ୍ଦ୍ରଙ୍କୁ ପୂଜା କରିବା କଣ ଆବଶ୍ୟକ ଅଛି? ପ୍ରକୃତି ନାସ୍ତିକ ମତ କଣ? ପ୍ରକୃତି ସବୁକିଛି କରୁଛି, ଈଶ୍ୱରଙ୍କର କଣ ସାଂଖ୍ୟ? ନାସ୍ତିକ ସାଂଖ୍ୟଙ୍କର ମତ ଈଶ୍ୱର କଣ? ଭଗବାନ ଗୋଟେ କଣ? ତୁମେ କର୍ମ କର, କର୍ମବାଦରେ କଣ ହେଲା? ତୁମେ କର୍ମ କର, ଫଳ ତୁମକୁ ମିଳିବ। ଭଗବାନଙ୍କର କଣ? ଭଗବାନଙ୍କର କିଛି ନାହିଁ, ଏଇଟା କର୍ମବାଦୀ। ଭଗବାନ କର୍ମବାଦରେ କହିଲେ, ପୁଣି ନିରୀଶ୍ୱର ସାଂଖ୍ୟ, ନିରୀଶ୍ୱର ସାଂଖ୍ୟଟା କଣ? ଏଇଟା କହିଲେ, ଗୁଣ ଦ୍ୱାରା କ୍ଷୋଭିତ ହେଇକି ବର୍ଷା ହଉଛି, ରଜଗୁଣ କ୍ଷୋଭିତ ହେଲେ ବର୍ଷା ହବ। ଇନ୍ଦ୍ରଙ୍କର କଣ ଅଛି? ଇନ୍ଦ୍ରଙ୍କର ଏଥିରେ କଣ ହାତ ଅଛି? ଏଟା ସମୁଦ୍ରରେ ବର୍ଷା ହଉଛି, ପାହାଡ଼ରେ ବର୍ଷା ହଉଛି, କଣ ଯଜ୍ଞ କଲେ କଣ ବର୍ଷା ହବ? ସମୁଦ୍ର କଣ, ସମୁଦ୍ର ଭିତରେ କିଏ ଯଜ୍ଞ କରୁଛି? ସେଠି କେମିତି ବର୍ଷା ହଉଛି? ନିରୀଶ୍ୱର ସାଂଖ୍ୟ ମତ, କର୍ମବାଦ ଏଠି କହୁଛନ୍ତି। ଏଟା ଭଗବାନ ଏଇଟାକୁ କାହିଁକି କହିଲେ? ତେଣୁ ଲୋକ କହିବେ ଏଟା ଭଗବାନ କହିଛନ୍ତି, ଏ ମତଟାକୁ ଗ୍ରହଣ କରିବେ ସିଦ୍ଧ ସ୍ୱାମୀ, କାରଣ ସେ ପ୍ରଥମ ଟିକା ଧାରଣା ସେ ଲେଖିଲେ। ଏଠି ସ୍ୱାମୀ ଚରଣ ଚକ୍ରପଦ ଲେଖିଲେ ସ୍ୱାମୀ ସିଦ୍ଧ ସ୍ୱାମୀ କଣ କହିଲେ? ନତୁତେ ସମ୍ମତେ ସତାମ ଯଥା ହଉ, ନତୁତେ ସମ୍ମତେ ସତାମ, ସାଧୁମାନେ ମତକୁ କେବେ ଗ୍ରହଣ କରିବେନି। କାହିଁ ଗ୍ରହଣ କରିବେନି? ଇନ୍ଦ୍ର ମଖ ଭଜ୍ଞାର୍ଥ, ଇନ୍ଦ୍ରଙ୍କର ଯଜ୍ଞଟାକୁ ଭାଙ୍ଗିବା ପାଇଁ ଭଗବାନ ଏଇଟା କେବଳ କହିଲେ। ଇନ୍ଦ୍ର ଯଜ୍ଞଟା, ଇନ୍ଦ୍ର ପାଇଁ ଯଜ୍ଞ ମାନେ କରୁଛନ୍ତି ନା, ଏଇଟା ବନ୍ଦ କରନ୍ତୁ, ସେଇଥିପାଇଁ ସେ ଦୁଇଟା ମତ କହିଛି, କିନ୍ତୁ ଏଟା ସାଧୁମାନଙ୍କ ପାଇଁ ନୁହେଁ। ଏଇ ମତଟାକୁ ତୁମେ ଗ୍ରହଣ କରିବ ନାହିଁ, କୋଉଟା? କର୍ମବାଦ ଆଉ ନିରୀଶ୍ୱର ସାଂଖ୍ୟ ମତ। ଏଠି ସିଧୁ ସ୍ୱାମୀ କଣ କହିଲେ ନା, କର୍ମେ ବାଲମ ପ୍ରାକ ସ୍ୱଭାବମ ଗୁଣ ବାହା କର୍ମ କର୍ମାଙ୍ଗମ ତଦବସୋ ମହେଶ ବାର୍ତ୍ତା କର ଦେବତେ ଉକ୍ତା ଦେବ କ୍ଷେବ ଅସ୍ମତି ନ ତୁ ଅଭିଷ୍ଟା। କଣ ହେଲା ସିଦ୍ଧର ସ୍ୱାମୀ? ସିଦ୍ଧ ସ୍ୱାମୀ କଣ କହିଛନ୍ତି? କର୍ମ ପ୍ରଧାନ ଦୃଢ଼ୀକୃତ ହେଲେ ଇନ୍ଦ୍ରର କ୍ଷୋଭ ଜନ ନିମିତ୍ତ ବସ୍ତୁତଃ ତାହା ସଜ୍ଜନର ଅଭିଷ୍ଟ ନୁହେଁ। କର୍ମର ପ୍ରାଧାନ୍ୟ ଦୃଢ଼ୀକୃତ ହେଲେ ଇନ୍ଦ୍ରର, ଯେତେବେଳେ ଇନ୍ଦ୍ରର କ୍ରୋଧଟା ଉଠିବାର, ଇନ୍ଦ୍ରର କ୍ରୋଧ ଆସିବାର ଅଛି, ଇନ୍ଦ୍ର କ୍ରୋଧ ଆସିଲେ ସେ ଗର୍ବ ପ୍ରକାଶ କରିବ। କ୍ରୋଧ ନ ଆଇଲେ କଣ କି ଗର୍ବ ପ୍ରକାଶ କରିବେନି? ତା ଗର୍ବଟା ଭିତରେ ଥିବ, ଗର୍ବଟା ପ୍ରକାଶ କେତେବେଳେ କ୍ରୋଧ ଆସିଲେ ସେ ପ୍ରକାଶ କରେ। ଆଉ ଯେଉଁ କର୍ମବାଦ ମତ ବା ନିରେଶ୍ୱର ସାଂଖ୍ୟ ମତ ଯେଉଁ ଦେଇଛନ୍ତି, ଇଏ ସାଧୁମାନଙ୍କର ମତ ନୁହେଁ, ସାଧୁମାନେ ଏଟାକୁ ଗ୍ରହଣ କରିବେ ନାହିଁ। ଭଗବାନ ଆଚାର୍ଯ୍ୟମାନେ କହିଲେ ଭଗବାନ ଏତିକି ଲୋକ ବୁଝିପାରନ୍ତି ନାହିଁ ବୋଲି ହିଁ ଏଇ ମତ ଗୁଡ଼ାକ ସବୁ ଧରିକି ଲୋକ କର୍ମୟ ଭଗବାନ ଏସବୁ ଭାଗବତରୁ ପଡ଼ିକି ସବୁ କହୁଛନ୍ତି ନା। ଆଉ ଭାଗବତ ଲେଖା ହେଇଛି କର୍ମୟ ଭଗବାନ, ସିଏ କ'ଣ ତ ଟୀକା ପଡ଼ିନାହାନ୍ତି ନା, ସେ କ'ଣ ସେ ବୁଝିବେ କ'ଣ ୟାର ଅର୍ଥଟା କ'ଣ ବୁଝେ ନା। ସମସ୍ତ ବ୍ରଜବାସୀମାନଙ୍କ ସହିତ କୃଷ୍ଣ ପ୍ରତ୍ୟାବର୍ତ୍ତନ କଲେ କେଉଁଠିକି, ବ୍ରଜପୁରକୁ। ସେ ଶୁକ ଉପାସ ପଞ୍ଚବିଂଶ ଅଧ୍ୟାୟ, ଇନ୍ଦ୍ର ତସ୍ମାତ୍ ଆତ୍ମନା ପୂଜାଂ ବିଜ୍ଞାୟ ବିହିତଂ ରୂପଂ ଗୋପେଭ୍ୟ କୃଷ୍ଣନାଥେଭ୍ୟ ନନ୍ଦାଦିଭ୍ୟ ଶୁକ ଉପହ। ଶୁକଦେବ କହିଲେ ହେ ରାଜନ, ସେଇ କାଳରେ ଇନ୍ଦ୍ର ନିଜର ପୂଜା ନଷ୍ଟ ହୋଇଛି ବୋଲି ଜାଣି କୃଷ୍ଣ ପରାୟଣ ନନ୍ଦାଦି ଗୋପଗଣଙ୍କ ପ୍ରତି କ୍ରୋଧ ହୋଇଲେ। ଭଗବାନ ଯାହା ଜାଣି ପ୍ରଭୁ ଜାଣିଛନ୍ତି ନା ଏଟା ହବ ବୋଲି, କୃଷ୍ଣ ଜାଣିଛନ୍ତି। ଇନ୍ଦ୍ର ସଦା ଆତ୍ମନମ ପୂଜା ବିଜ୍ଞାୟ ବିହିତମ ରୂପା ବିହିତମ ରୂପା, ହେ ରାଜନ ହେପରି କି ଦେଖ ତୁମେ କଣ ହଉଛି, ସାବଧାନରେ ଶୁଣ। ଇନ୍ଦ୍ର ସ୍ତଦ ଅଭିପ୍ରୀତ୍ୟ ସ୍ତଦାତ୍ମନମ ପୂଜା ବିଜ୍ଞାୟ, ନିଜର ପୂଜା ବନ୍ଦ ହେଇଛି। କିଏ ଇନ୍ଦ୍ର ଜାଣିଥିଲେ, କେମିତି ଜାଣିଲେ ନା, ଦେବତାମାନେ ତ୍ରିକାଳଜ୍ଞ, ସେ ଜାଣିପାରନ୍ତି କିଏ କ'ଣ କରୁଛି। ଦେବତା ତାଙ୍କ ଦେବତାମାନଙ୍କ ସ୍ଥିତି ଅଛି ନା, ସେ ପାଞ୍ଚଟା ଗୁଣ ମନୁଷ୍ୟଠାରୁ ତାଙ୍କର ପାଞ୍ଚଟା ଗୁଣ ଅଧିକ ଅଛି, ତା ଭିତରେ ସର୍ବଜ୍ଞ ଶକ୍ତି ତାଙ୍କର ଅଛି, ଦେବତା ଜାଣିପାର। ଗୋପେଭ୍ୟ କୃଷ୍ଣନାଥେଭ୍ୟ ନନ୍ଦାଦେଭ୍ୟ ଚୁକୋପ, ଗୋପେଭ୍ୟ କୃଷ୍ଣନାଥେଭ୍ୟ, ଗୋପମାନଙ୍କର ନାଥ ହେଉଛନ୍ତି କୃଷ୍ଣ ବା ନନ୍ଦ ମହାରାଜ। ହଁ, ଗୋପେଭ୍ୟ କୃଷ୍ଣନାଥେଭ୍ୟ ନନ୍ଦାଦେଭ୍ୟ ଚୁକୋପ। ଆଚ୍ଛା, କାହା କାହା ପ୍ରତି କ୍ରୋଧ କଲେ, ଗୋପ, ଗୋପଙ୍କର ନାଥ କିଏ, କୃଷ୍ଣ ଆଉ ନନ୍ଦ, ତମାନେ ସମ୍ପୂର୍ଣ୍ଣ ବ୍ରଜବାସୀମାନଙ୍କ ପ୍ରତି କ୍ରୋଧ ପ୍ରକାଶ କଲେ କିଏ, ଆଉ ଭଗବାନଙ୍କର ଏଇଟା ଥିଲା ଇଚ୍ଛା। ଇନ୍ଦ୍ର କ୍ରୋଧ ପ୍ରକାଶ କଲେ, ଇନ୍ଦ୍ରଙ୍କ ପ୍ରତି ଏଇଟା ବହୁତ ବଡ଼ ଦୟା, ବହୁତ ବଡ଼ ଦୟା, ଇଏ ହେଉଛି ଭଗବାନଙ୍କର ହେତୁକି କୃପା। ବ୍ରହ୍ମାଙ୍କ ପ୍ରତି ଯୋଉଟା ନ ହେଇଛି, ଇନ୍ଦ୍ରଙ୍କ ପ୍ରତି ତାଠୁ ଅଧିକ ହେଇଛି। ଇନ୍ଦ୍ରଙ୍କ ସହିତ ବାର୍ତ୍ତାଳାପ କରିବେ, କ୍ଷମା ପ୍ରାର୍ଥନା କରିବେ, ଇନ୍ଦ୍ର କ୍ଷମା ପ୍ରାର୍ଥନା କଲା ପରେ ଭଗବାନ ତାଙ୍କୁ ଉପଦେଶ ଦେବେ, ବ୍ରହ୍ମାଙ୍କୁ କିନ୍ତୁ କିଛି କହିଲେ, ଭଗବାନଙ୍କର ଇଚ୍ଛା। ତେଣୁ କାଲି ଆମେ ଶୁଣିବା କେମିତି ସେ ଭଗବାନଙ୍କୁ ବ୍ରଜବାସୀମାନଙ୍କୁ କଷ୍ଟ ଦେବା ପାଇଁ ସାମ୍ପ୍ରତକୁ ଡାକୁଛନ୍ତି ସବୁ, ବ୍ରଜବାସୀମାନେ କାତର ହେଇକି କୃଷ୍ଣଙ୍କର ଶରଣ ଯାଉଛନ୍ତି। ଅନନ୍ୟ ଶରଣ ବ୍ରଜବାସୀମାନେ, ଯେଉଁମାନେ ଭଗବାନଙ୍କ ଉପରେ ଅନନ୍ୟ ଶରଣ, କଣ ହବ ଭବିଷ୍ୟତ କଣ ହବ ଏଇଟା ଏମିତି ହେଇଯିବ, ସେଟା ସେ ଭକ୍ତ କେମିତି ହବ, ଭକ୍ତ ହେଇପାରିବେ, ତାର ଅନନ୍ୟତା ନାହିଁ। ଯାହାର ଅନନ୍ୟତା ନାହିଁ, ଭଗବାନ ସବୁବେଳେ ଭକ୍ତିର ଅନନ୍ୟ ଶବ୍ଦ, ଗୀତାରେ କେତେବେଳେ ଅନନ୍ୟ ଶବ୍ଦ ଲାଗେ, ଅନନ୍ୟ ଚିନ୍ତନ୍ତମାନ ସବୁବେଳେ ଭଗବାନ କହୁଛ, ଅନନ୍ୟ ଅନନ୍ୟ ଚିତା ସତତମ, ଭକ୍ତି ମାନେ ଶୁଦ୍ଧ ଭକ୍ତମାନେ ସେଠି ଅନନ୍ୟ ଲାଗିବ। ଦେଖ ସବୁବେଳେ ଭଗବତ ଗୀତାରେ କେ ସତତମ ଅନନ୍ୟମ, ଅନନ୍ୟଟା ସବୁବେଳେ ଅନନ୍ୟ ଭାବ ରଖିଛନ୍ତି, ଆଉ ଅନ୍ୟ କିଛି ରହିବନି, କର୍ମ ଜ୍ଞାନ କିଛି ଚିନ୍ତା ଶୋକ ମୋହ ଭୟ, କୃଷ୍ଣ ପତିତ ହୁଏ, ମୁଁ ଭଲ ହୁଏ ଖରାପ ହୁଏ, କୃଷ୍ଣ ମୋର ଅଛନ୍ତି, ପ୍ରଭୁ ମୋର ଅଛନ୍ତି, ଏତିକି ବିଶ୍ୱାସ ଯଦି ଆମେ ନ ଆସିପାରିବୁ ଶାସ୍ତ୍ରୀୟ ଶ୍ରଦ୍ଧାରେ ସ୍ତରରେ, ଭକ୍ତି କରିବା ବହୁତ କଷ୍ଟ ହେଇଯିବ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରମ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିଦାୟ ଗୌର ପ୍ରମାନନ୍ଦ।